ভগবতে বাসুদেবায়া। শ্রীমদ ভাগবতম দশম স্কন্দ চব্বিশতম অধ্যায়ে রামায়ণ শ্রবণ করুথিলে ভগবান শ্রীকৃষ্ণ প্রিয়জন মানঙ্ক সহিত এক সপ্তাহ ধরি বাস করিবে। গোবর্ধনর ধারণ করিবে এবং ইন্দ্রঙ্ক অন্তর যে পূজ্যত্ব ভাবনা জাগ্রত হয়েছি, তাঙ্কর ভক্ত অধিকারী প্রাপ্ত ভক্ত তাকে কৃপা করিবে, নিজ জন সময় ধ্বংস নস্মিত। যেমানে প্রকৃতরে ভগবান কৃষ্ণঙ্কর ভজন করন্তি, যেমানঙ্কর অন্তর নির্মল, তাঙ্কর কোনোসি দুর্বলতা দোষ তা পাই ভগবান ব্যতীব্যস্ত হন্তি। যেভাবে পিলাটি দুষ্ট হলে, চগলা হলে, প্রযত্নবান নহলে, শুদ্ধাই নহলে, পিলার যেতে চিন্তা হয়নি, মার বাবার বেশি চিন্তা হয়। ভক্তিপথরে ঠিক সেইভাবে জনে যদি সরল নিষ্কপট প্রযত্নবান কিন্তু তার অন্তর ভিতরে কিছু দুর্বলতা রয়েছে, তাপরে প্রভু বহুত চিন্তা করন্তি। তার অন্তরে কোনসি দোষ আসলে তাকে কোনসি উপায়ে বি তাকে নষ্ট করন্তি। নিজ জনর গর্ব আসলে, অভিমান আসলে বিদূরিত করে দিয়ন্তি। অসুর মানে যেভাবে যেমানে অসুর মানে সেমানকর গর্বাতিশয় প্রবল গর্বাতিশয়, প্রভু সেতে কিছু হস্তক্ষেপ করন্তিনি, সেমানকর বহুত দুর্গুণ বড়ে, তাপাই ভগবান ব্যতীব্যস্ত হন্তিনি নিজ জনমানঙ্ক পাই। ইন্দ্রঙ্কু নিজর বলে স্বীকার করেছেন, সেথিপাই ইন্দ্রঙ্ক মনরে যে পূজ্যত্ব ভাবনা আসছে, নন্দ মহারাজ উপনন্দ ব্রজবাসী মানঙ্ক পাখরু পূজা নউছন্তি, এই ভাবনাটাকে মনর বিদূরিত করিবে, ভক্তর পূজাকে প্রতিষ্ঠা করিবে। কিন্তু নন্দ মহারাজ জন প্রামাণিক পরম্পরার অনুগত ব্যক্তি থিলে, পূর্বরু তাঙ্কর বংশানুক্রমে যে প্রথারে সেমানে যজ্ঞ করন্তি, যেভাবে ইন্দ্রঙ্কর পূজা করন্তি, সেটাকে সে চাহুলে অনুসরণ করিবা পাই। পরম্পরাকে অনুসরণ করিবা হচ্ছে বড়, গুরুঙ্কু অনুসরণ করিবা, পরম্পরা আচার্যঙ্কু অনুসরণ করিবা, পূর্ব পরাৎপর পরম পরাৎপর গুরু গুরুবর্গঙ্কু অনুসরণ করিবা, তাঙ্কর কথা উপরে বিশ্বাস স্থাপন করিবা, এটা হচ্ছে বড়। নিজের যে ট্যালেন্ট রয়েছে বা নিজের যে কম কাজিব বিচক্ষণতা রয়েছে, বুদ্ধিমত্তা রয়েছে, এটা বড় নয়, এটা বহুত বড়, এটা কিছু বড় না বলে কলে চলে। যেমানে পরম্পরার আচার্য মানুষ গুরুবর্গ মানুষ অনুসরণ করে পড়ছেন, তাঙ্কর শিক্ষা উপরে প্রাধান্য দেখছেন, তাঙ্ক হৃদয়ের গ্রহণ করছেন, তার মহত্বকে বুঝছেন, সেমানে বলবান। আমার ভৌতিক বুদ্ধি বলরে আমি পরমার্থ জগতরে যেতে প্রকার লোকরঞ্জন বা তথাকথিত আধ্যাত্মিক কার্য কলেই তা গুরু বৈষ্ণব প্রতিবিধান করিপারিব না, যদি আমি পরম্পরাচার্য মানুষ অনুসরণ ন করছি। পরম্পরার অনুগত কেতে নন্দ মহারাজ পক্ষ এটা শিখিবাক পড়ব। যদি সে দেখিলে পুতনাকে বদ্ধ করেছেন, বহুত কৃষ্ণ বহুত কিছু অসুর মানুষ মারি সারলে, সে কেবে চিন্তা কলে ঠিক আছে মোর কোণ দরকার আছে, মোর এইভাবে গোটে পুয়া হলে আমার কোণ দরকার আছে ইন্দ্রঙ্কু পূজা করিবা, সরল চিত্ত পরম্পরার অনুগামী, সেমানে সফল বিফল সে চিন্তা করতে, যে পরম্পরার অনুগামী সেমানে সফলতা আর বিফলতার চিন্তা সেমানে করতে, মোর সফল হব কি না, মোর এটা এই প্রসেসরে গেলে মোর লাভ হব কি না, সেটা আর কিছু না। সে যে লাভ ক্ষেত্রে বিচার করে সে পরম্পরাকে অনুসরণ করে পারে। পরম্পরাকে অনুসরণ করিবার অর্থ সমর্পিত হওয়া, সেটা ক্ষতি কম লাভ কম কেমতি কম আমার হব সেগুলো বিচার করার আবশ্যক নাই, সেটা যদি আমি বিচার করি তাহলে ফোন নিজের বুদ্ধিটা লাগিও, নিজের বুদ্ধি তো লাগবে, তোমার পরম্পরার ଶିକ୍ଷାକୁ ଉପରେ ତୁମେ ଆଉ ଗୁରୁତ୍ୱ ଦେଇପାରିବନି, କେବେ ଦେଇପାରିବନି। ତୁମର ବୁଦ୍ଧି ତୁମେ ଆଉ ତୁମକୁ ବହୁତ, ଆଜି ତ ସେଇଟା ପ୍ରୋବ୍ଲେମ ହେଇଛି ଭକ୍ତ ସମାଜରେ। ଭକ୍ତ ସମାଜରେ କ'ଣ ବଡ଼ ସମସ୍ୟା? ସମସ୍ୟା କେଉଁଠି ନାହିଁ, ସମସ୍ୟା ନିଜ ପାଖରେ ଅଛି। କାହାକୁ ଭୟ ଲାଗେ ଆଉ କାହାକୁ ନିର୍ଭୟତା ଲାଗେ, କାହାକୁ ସୁଖ ଲାଗେ କାହାକୁ ଦୁଃଖ ଲାଗେ, ଅନ୍ତରରେ ପରମାତ୍ମା ଅଛନ୍ତି ନା। ସିଏ ଯାହାକୁ ଯେଭଳି ବଳ ଦେବେ ବୁଦ୍ଧି ଦେବେ ତାକୁ ସେ ଏହା ଲାଗିବ। ଗୋଟିଏ ସ୍ଥାନରେ ଜଣେ ସୁଖ ପାଉଛି, ଗୋଟିଏ ଜଣେ ସ୍ଥାନରେ ସେଇ ସ୍ଥାନରେ ଆଉ ଜଣେ ବ୍ୟକ୍ତି ଦୁଃଖ ପାଉଛି। ତାର କାରଣ କ'ଣ? ଜଣଙ୍କୁ ସେଇ ସ୍ଥାନରେ ଭୟ ଲାଗୁଛି ଆଉ ଜଣଙ୍କୁ ସେ ସ୍ଥାନରେ ସୁରକ୍ଷା ବି ଲାଗୁଛି। ଦୋଷ କାହାର ନାହିଁ, ଦୋଷ ବ୍ୟକ୍ତିର। ଏଇଟା ଗୋଟେ ବହୁତ ବଡ଼ ସମସ୍ୟା ହେଇକି ଭକ୍ତମାନଙ୍କ ଭକ୍ତମାନଙ୍କ ଆଗରେ ଠିଆ ହେଇଯାଇଛି। ଆମେ ବହୁତ ବ୍ୟତିବ୍ୟସ୍ତ ସିଷ୍ଟମ ଉପରେ, ଏଇଟା ଏମିତି ହେବା ଦରକାର, ଏଇଟା ଏମିତି ହେବା ଦରକାର, ଏଇଟା ଏମିତି ହେବା ଦରକାର, ଆରେ ତା ପାଇଁ କିଛି ବ୍ୟତିବ୍ୟସ୍ତ ହେବା ଦରକାର ନା। ଆମେ ଯେତେ ପ୍ରକାର ସିଷ୍ଟମ ତିଆରି କଲେ ବି କଳିତାକୁ ଭାଙ୍ଗିବୁ। ବିଭିନ୍ନ ପ୍ରକାର ଭକ୍ତ ଆସିବେ, ବିଭିନ୍ନ ପ୍ରକାର ବହୁତ ବଡ଼ ସୋସାଇଟି, ବହୁତ ପ୍ରକାର ବ୍ୟବସ୍ଥା ଆସିବ, ତା ଭିତରେ କିଛି ଠିକ ସମସ୍ୟା ରହିଛି, ସବୁକିଛି ଆସିବ। ସେଥିପାଇଁ ସେଇଟା ସବୁବେଳେ ଥିଲା ବି। ଗୋଟିଏ ପରିବାର ଭିତରେ ଗୋଟିଏ ଗୋଟିଏ ସମ୍ବନ୍ଧରେ ରହିଛନ୍ତି, ସରକାର ରେକର୍ଡ଼ରେ ଗୋଟେ, ଲୌକିକ ରେକର୍ଡ଼ରେ ଗୋଟେ, ମୋ ବାପା ମୋ ମା ସ୍ତ୍ରୀ ପୁତ୍ର କନ୍ୟା, ଗୋଟିଏ ସମ୍ବନ୍ଧ ରହିକି ସେମାନେ ଚଳିପାରୁନାହାନ୍ତି। ତାଙ୍କ ଭିତରେ ବିଭିନ୍ନ ପ୍ରକାର ସମସ୍ୟା ଆସୁଛି। ତେଣୁ ଯେତେବେଳେ ବହୁ ସ୍ୱଭାବର ବ୍ୟକ୍ତି ଆସିବେ ବା ବହୁ ସ୍ୱଭାବର ଭକ୍ତ ଆସିବେ, ତା ଦେହରେ କିଛି ସମସ୍ୟା ରହିବ, ସେଇଟା ବଡ଼ ଜିନିଷ ନାହିଁ। ସେଇଟା ରହିଥିଲା, ରହିବ, ଆଉ ଏବେ ବି ଅଛି, ତାକୁ ଆଭଏଡ୍ କରିପାରିବେ। ଆମେ ମାୟାବାଦୀ ନୁହନ୍ତି, ଆମେ ପୁରା ସବୁବେଳେ ଚୁପଚାପ ଭଦ୍ର ହେଇକି ଯେମିତି ସବୁ, ସେଇଟା ଭିତରେ ତାଙ୍କର ବିଶାଳ ବଡ଼ ପ୍ରତିକ୍ରିୟା, କିନ୍ତୁ ଉପରେ ସେମାନଙ୍କର ଚୁପଚାପ ସବୁ ଯେଉଁ ନୀତି, ସେଟା ନୁହେଁ। ନିଶ୍ଚିତ କିଛି ଡିଫରେଣ୍ଟ ଓପିନିଅନ୍ ରହିବ, ଆଇଡ଼ିଆ ରହିବ, କିନ୍ତୁ ତାର ଅର୍ଥ ନୁହେଁ ଯେ ଆମେ ଗୋଟେ ଭୟାଳୁ, ଆମେ ଭୟ କରିବା, ଭବିଷ୍ୟତ ପାଇଁ ଆମର ସବୁବେଳେ ଚିନ୍ତା ଲାଗିକି ରହିବ, ତାର ଅର୍ଥ ଏହା ନୁହେଁ। ପରମ୍ପରା ଆଚାର୍ଯ୍ୟଙ୍କ ପାଖରେ, ପରମ୍ପରାର ନୀତି ପାଖରେ ସମର୍ପିତ ନ ହୋଇପାରିଲେ ସବୁ ପ୍ରକାର ଭୟ ଜୀବନରେ ଲାଗେ। ଭୁଲ କାହା ପାଖରେ ନାହିଁ, ଭୁଲ ନିଜ ପାଖରେ ଅଛି। ଆଉ ନିଜର ଭକ୍ତି ଯୁଗରେ ସବୁଠୁ ନିଜର ବଡ଼ ଭୁଲ ହେଲା ପରମ୍ପରାର ଶିକ୍ଷା, ଗୁରୁ ଆଚାର୍ଯ୍ୟ ବର୍ଗଙ୍କ ଉପରେ ଆମର ବିଶ୍ୱାସ ନାହିଁ, ପୂର୍ଣ୍ଣ ଶରଣାଗତି ନାହିଁ। ବାସ୍, ଏ ହେଉଛି ଶେଷ ସିଦ୍ଧାନ୍ତ, ଆଉ କିଛି ନାହିଁ। ଅନ୍ୟକୁ ଦୋଷ ଦେବା, ବହୁତ ପ୍ରକାର ଯୁକ୍ତି ସ୍ଥାପନ କରିବା, ବହୁତ ପ୍ରକାର ୱେରେ ରିପ୍ରେଜେଣ୍ଟ କରିବା, ଇଏ ଏମିତି ଯୋଗୁଁ ଏମିତି ଅସୁବିଧା ହେଉଛି, ଏଇଟା ଯୋଗୁଁ ଏ ଅସୁବିଧା ହେଉଛି, ସେସବୁ ବେକାର କଥା। ଯିଏ ଅସୁବିଧାଟା ଜାଣେ ସେ ସମାଧାନ ବି ଜାଣେ, ଯିଏ ଜାଣିପାରୁଛି ଏଇଟା ଭୁଲ ବୋଲି ସେ ସମାଧାନ ବି ଜାଣେ। ତେଣୁ ତୁମେ ସମାଧାନ କର, ତୁମେ ଏକ ସୋସାଇଟି ତିଆରି କର ବା ନିଜେ ଗୋଟେ ମଠ ତିଆରି କରି ନିଜେ ରହିକି ତୁମେ 10 ପିଲାକୁ ନେଇକି ଚଲାଅ, ତାପରେ ତୁମେ ଜାଣିପାରିବ ସେଠି ସମସ୍ୟା କ'ଣ। ତୁମେ ଆଜି ଯେଉଁଟା କହୁଛନ୍ତି ଲୋକ ତୁମକୁ ବି ସେଇଟା କହିବେ। ଯିଏ ସମସ୍ୟାଟା ଜାଣିଛି ସେ ସମାଧାନଟା ଜାଣିଥିବା ଦରକାର ନା। ସମସ୍ୟା ସମସ୍ୟା ଚିତ୍କାର କରିବା କିଛି ଆବଶ୍ୟକ ନାହିଁ, ସମସ୍ୟା କିଛି ନାହିଁ ଜଗତରେ, ବିଶେଷ କରି ଭକ୍ତି ଯୋଗରେ। ସମସ୍ୟା ହେଉଛି ଏଇଟା, ପରମ୍ପରାର ଶିକ୍ଷା ପାଖରେ ଆମେ ଅବନତ ହେଇପାରୁନେ, ପରମ୍ପରାର ଗୁରୁ ଆଚାର୍ଯ୍ୟଙ୍କ ଚରଣ କମଳରେ ଆମେ ସମର୍ପିତ ହେଇପାରୁନେ, ଏଇଟା ହେଉଛି ସବୁଠୁ ସମସ୍ୟା। ସମସ୍ୟା ଆଉ କ'ଣ? ସମସ୍ୟା ବୋଲି ତୁମେ ଯେତେ ଭାବି ଭାବିକି ଚାଲିବ ସେତେ ପ୍ରକାର ସମସ୍ୟା ରହିଛି ଜଗତର, ସମସ୍ୟା ମାନେ ଯଦି ସବୁ ପ୍ରକାର ଜିନିଷ ମୁଣ୍ଡରୁ ବାହାର କରିଦେବ ତାହେଲେ କିଛି ସମସ୍ୟା ନାହିଁ। ଭାବୁଥିବ ସବୁ ପ୍ରକାର ସମସ୍ୟା, ସବୁ ପ୍ରକାର ସମସ୍ୟା ଅଛି, କେଉଁଟା ନାହିଁ ବୋଲି କିଛି ନାହିଁ, ସବୁ ଅଛି। ଯେ ଚିନ୍ତା କରିବ ସବୁ ପ୍ରକାର ସମସ୍ୟା, ତୁମକୁ ଲାଗିବ ସମସ୍ୟାର ଘେର ଭିତରେ ମୁଁ ରହିଛି। ଯେ ସମର୍ପିତ ହେଇଯାଇଛି ତା ପାଇଁ ସମସ୍ୟା କିଛି ନାହିଁ, ସେ ସମର୍ପିତ ହେଇ ତାର ତ ନିଜର ବୋଲି କିଛି ନାହିଁ, ଆଉ ସମସ୍ୟା ଗୋଟେ କ'ଣ ଅଛି? ସେଥିପାଇଁ ଗୋଟେ ସେଇ ସମାନ ସ୍ଥାନରେ ଯାହା ଜଣଙ୍କୁ ବହୁତ ସମସ୍ୟା ଲାଗେ ଆଉ ଜଣଙ୍କୁ ସୁଖ ଲାଗେ। ଭକ୍ତି ଜୀବନରେ ବ୍ୟକ୍ତିଗତ ମତ, ବ୍ୟକ୍ତିଗତ ଯୋଗ୍ୟତା, ବ୍ୟକ୍ତିଗତ ସ୍ୱଭାବ, ଇଏ ଗୋଟେ ସାଇଡ୍ ରଖିବାକୁ ପଡ଼ିବ। ଆମକୁ କ'ଣ ଭଲ ଲାଗୁଛି, ଆମର ଯୋଗ୍ୟତା କ'ଣ, ଆମର ସ୍ୱଭାବ କ'ଣ, ତା ସହିତ ପରମ୍ପରାର ଶିକ୍ଷା, ପରମ୍ପରାର ଆଚାର୍ଯ୍ୟଙ୍କର ଶିକ୍ଷା, ପରମ୍ପରାର ନୀତି ସମ୍ପୂର୍ଣ୍ଣ ଭିନ୍ନ। ଆମର ବ୍ୟକ୍ତିଗତ ସ୍ୱଭାବକୁ ଆମେ ଆମର ଭିତରେ ରଖିପାରନ୍ତି, କିନ୍ତୁ ପରମ୍ପରାର ଶିକ୍ଷାଟାକୁ ଆମକୁ ମାନିବା ପାଇଁ ଆମେ ବାଧ୍ୟ, ସେଥିରେ କୌଣସି କମ୍ପ୍ରମାଇଜ୍ କରାଯିବନି। ସେଇଟା ଯେତେବେଳେ କମ୍ପ୍ରମାଇଜ୍ କରାହେଲା ସମସ୍ୟା, ଭକ୍ତର ଜୀବନର ସମସ୍ୟାଟା ହେଉଛି ଏଇଟା, ସେ ନିଜର ପର୍ସନାଲ ଲାଇଫ ବା ବ୍ୟକ୍ତିଗତ ଜୀବନ, ବ୍ୟକ୍ତିଗତ ସ୍ୱଭାବ, ବ୍ୟକ୍ତିଗତ ସମ୍ପର୍କରେ ସେ କିଛି କମ୍ପ୍ରମାଇଜ୍ କରିବା ପାଇଁ ଚାହୁନି। ସେ କହୁଛି ମୁଁ ଯେମିତି ଚଳିବା କଥା ଚଳେଇବି, ମୋର ଯେମିତି ସମସ୍ୟା, ଯେମିତି ମୁଁ ମୋର କିଛି ପରିବର୍ତ୍ତନ ମୁଁ କରିବିନି, ଯାହା କମ୍ପ୍ରମାଇଜ୍ ମୁଁ କରିବି ନୀତି ସହିତ କମ୍ପ୍ରମାଇଜ୍ କରିବି, ଏଇଟା ତ ସମସ୍ୟା। ଜଣେ ଯଦି ନିରପେକ୍ଷ ଭାବରେ ବସିକି ଦେଖିବେ ସମସ୍ୟା କେଉଁଠି ତିଆରି ହେଉଛି, ଏଇଠୁ ହିଁ ସମସ୍ୟା ତିଆରି ହେଉଛି। ଆମେ ଯଦି ଏତେ ପରଫେକ୍ଟ ତାହେଲେ ଆମର ନୀତି ନିୟମ ଆମ ଜୀବନ ଆଚରଣ ଗୁଡ଼ିକ ସବୁ ତ ଠିକ୍ ରହିବା ଦରକାର, ଆମେ ତା ସହିତ କମ୍ପ୍ରମାଇଜ୍ କରିଦେଉଛେ, ସେଟାକୁ ଆଡ଼ଜଷ୍ଟମେଣ୍ଟ କରିଦେବା, ସେଟା ସମୟ ହିସାବରେ ହଁ ଏମିତି କଲେ ଚଳିବ, ଏଇଟା କଲେ ଚଳିବ, ଏମିତି କଲେ ହବ, ସେଟାକୁ ଆଡ଼ଜଷ୍ଟମେଣ୍ଟ କରିବା। କିନ୍ତୁ ଭଗବାନଙ୍କର ଆଚାର୍ଯ୍ୟ ଗୁରୁଙ୍କର ଶିକ୍ଷା ପରମ୍ପରା ନୀତି ପାଖରେ ଆମେ ଆଡ଼ଜଷ୍ଟମେଣ୍ଟ ଲଗେଇ ଦେଉଛେ, ସେଟା ହେଇପାରିବନି, ସେଟାକୁ କମ୍ପଲସରି ସେଟା କରିବାକୁ ହିଁ ପଡ଼ିବ, ସେଟା ପ୍ରିୟ ଲାଗୁ ବା ନ ଲାଗୁ। ଆଉ ସମସ୍ୟାର ଉଦ୍ଭବ ସ୍ଥାନ ହେଉଛି ସେଇଟା, ଯେତେବେଳେ ଜଣେ ମନ ଭିତରେ ତାକୁ ସ୍ୱୀକାର କରିପାରୁ ନାହିଁ, ସେଠୁ ତାର ଉଦ୍ଭବ ମନ ଆରମ୍ଭ ହେଲା, ତାର ଡୁପ୍ଲିସିଏସନ୍ ନେଚର। ସେ ଗୋଟେ ଜଣେ ବ୍ୟକ୍ତିର କପଟ ତାର କେଉଁଠୁ ସୃଷ୍ଟି ହୁଏ, ସେ କ'ଣ ତାହେଲେ ଘରୁ ଆସିଥିଲା, ମଠ ମନ୍ଦିରକୁ ଆସିଥିଲା ବା ଭକ୍ତି ଯୋଗୁଁ ଆସିଥିଲା, ସେ କପଟ ଶିଖିବାକୁ ଆସିଥିଲା, ଚତୁରମୀ ଶିଖିବାକୁ ଆସିଥିଲା, ସେ କ'ଣ କପଟତା ଚତୁରମୀ ଶିଖିବାକୁ ଆସିଥିଲା, ଏଠି ଧନ ରୋଜଗାର କରିବାକୁ ଆସିଥିଲା, ଏଠି ଅନ୍ୟ ନାଁରେ କହିବା ପାଇଁ ଆସିଥିଲା, ସେଥିରେ ସବୁ ଫେଡ଼ପ୍ ହେଇକି ଆସିଥିଲା ସଂସାର। ଏଇ ଜିନିଷଟା ସବୁ ପୁଣି କେମିତି ଚାଲିଲା, ଯେଉଁଟା ପୂର୍ବରୁ ଯେଉଁ ଜୀବନରେ ପୂର୍ବରୁ ନଥିଲା କର୍ମୀ ଥିଲା ବେଳେ ତାଠୁ ଭୟଙ୍କର ଅବସ୍ଥାରେ କେମିତି ସୃଷ୍ଟି ହେଇଗଲା ହୃଦୟ ଭିତରେ, ଏଇଠି ସମସ୍ୟାର ଉଦ୍ଭବ ସ୍ଥାନ। ଏଇଟା ତାର ଅଭିମାନ ଏତେ ହୃଦୟରେ ଆସିଗଲା, ଲାଭ ପୂଜା ପ୍ରତିଷ୍ଠା କିଞ୍ଚିତ ଯୋଗ୍ୟତା ପ୍ରାପ୍ତ ହେଇକି ସେ ଭାବିଲା ଆଚାର୍ଯ୍ୟ ପରମ୍ପରା ଶିକ୍ଷା ସେଟା ସୀତା ସୀତା ସହିତ କିଛି ଆଡ଼ଜଷ୍ଟମେଣ୍ଟ କରିବାକୁ କିଛି ଅସୁବିଧା ନାହିଁ, କିନ୍ତୁ ମୋର ପର୍ସନାଲ ଲାଇଫ ଷ୍ଟାଇଲ ମୋର ପର୍ସନାଲ ଓପିନିଅନ୍ ମୋର ଯେଉଁ ବିଚାରଧାରା ତା ସହିତ କିଛି କମ୍ପ୍ରମାଇଜ୍ କରିହେବନି, ସେଠୁ ଆରମ୍ଭ ହେଇଗଲା ସମସ୍ୟା। ଆଉ ସମସ୍ୟା ଭକ୍ତି ଯୁଗରେ କିଛି ନାହିଁ, ତାହେଲେ ଭକ୍ତିକୁ କାହିଁକି ଏତେ ବଡ଼ ବୋଲି କୁହାଯିବ, ଭଗବାନ କାହିଁକି ଏତେ ବଡ଼ ବୋଲି କୁହାଯିବ, ଭକ୍ତି ଯୁଗକୁ ନାମ ପ୍ରଭୁଙ୍କୁ କାହିଁକି ଏତେ ବଡ଼ ବୋଲି କୁହାଯିବ, ଯଦି ଏଟା ଏତେ କମ୍ପ୍ଲେକ୍ସ ଏତେ ଜଟିଳ ଏତେ ଧନ୍ଦା ଏତେ ଅନର୍ଥ ଏତେ ଏମିତିକା ସେମିତିକା ସୁକୃତି ଏତେ ପାଠ ଅଛି, ତାହେଲେ ସରଳ କେମିତି ହେଲା ଭକ୍ତି ଯୋଗ, ତା କର୍ମଯୋଗ ଜ୍ଞାନ ଯୋଗ ହଟଯୋଗ ତ ସହଜ, ତାର ଗୋଟେ ଯୋଗ କରିଦେବେ ପ୍ରାକ୍ଟିସ୍ କରିଦେବେ ତାର କିଛି ଫଳ ପାଇଯିବେ, ଆମର କ'ଣ କିଛି ଫଳ ନାହିଁ, ପ୍ରେମ ତ ପାଇବା ଅଲଗା କଥା। ଏଇ ପ୍ରକୃତରେ ସରଳ ଜଟିଳ ରାସ୍ତାରେ ଯିଏ ଗଲା ତା ପାଇଁ ଜଟିଳ ଉପାୟ ସବୁ ଅଛି, ଠିକ ତୁମେ ଏଇ ରାସ୍ତାରେ ଯାଉଛ ଏ ପାଇଁ ଏମିତି ଏମିତି ସରଳ, ଏଇଟା ହେଉଛି ସରଳ ରାସ୍ତା। ପରମ୍ପରାର ଶିକ୍ଷାକୁ ପୁରା ସମ୍ପୂର୍ଣ୍ଣ ଆଗେ ମନରେ ମାନନ କରିବା, ମନରେ ପୁରା ଗ୍ରହଣ କରିବା, ଇଏ ଯାହା ଆଚାର୍ଯ୍ୟ ବର୍ଗ କହିଛନ୍ତି ସତ୍ୟ, ତାଧିଅରୁ କିଞ୍ଚିତ ଏପଟ ସେପଟ ହେଇପାରିବେନି, ତା ଦେହରେ ଗୋଟିଏ ପରସେଣ୍ଟ ଡାଉଟ୍ ନାହିଁ, ଏଇଟା ହେଇପାରେ ଏଇଟା ହେଇଥିବ, ଏଇ ଆଚାର୍ଯ୍ୟ ଏଇଟା କହିଛନ୍ତି, ପୂର୍ବରୁ ଏଇଟା କୁହାହେଇଥିଲା, ବ୍ୟସ୍ତ ଏଇଟା ଦିସ୍ ଇଜ୍ ନନ୍ସେନ୍ସ, ଏଇଟା ବି ଗୋଟେ ଅଜ୍ଞାନ, ତୁମେ କିଛି ଆଡ୍ କରିପାରିବେନି। ତୁମ ମନରେ ଏ ବିଚାରଧାରା ଯଦି ଆସୁଛି ଏ ପୁରୁଣାରେ ଏଇଟା କୁହାହେଇଥିଲା ଏଠି କାହିଁ ଏମିତି କୁହାଗଲା, ଏଇଟା ଆଚାର୍ଯ୍ୟ ଶିକ୍ଷାର କୌଣସି ଜିନିଷ ପରମ୍ପରା ଗୁରୁ ବର୍ଗ ଶୁଦ୍ଧ ଭକ୍ତଙ୍କର ଶିକ୍ଷାରେ ତୁମେ ଟଚ୍ କରୁଛ ମାନେ ତୁମ ମାଇଣ୍ଡ ଟଚ୍ କରୁଛି ମାନେ ତୁମର ଗଲା ପ୍ରୋବ୍ଲେମ୍ ଷ୍ଟାର୍ଟ, ତୁମେ କିଛି 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 ଆଡ୍ କରିପାରିବେନି, ତୁମ ଯେଉଁଟା ଡାଇଜେଷ୍ଟ କରିପାରୁନ ସେଟା ତୁମ ପାଇଁ ନୁହେଁ, ସେଟା ଅନ୍ୟ ଅନ୍ୟର କେଉଁ ଭକ୍ତ ପାଇଁ, ତୁମେ ସେଥିରେ ମୁଣ୍ଡ ପୁରିବା କିଛି ଆବଶ୍ୟକ ନାହିଁ, ସେଟା ପ୍ରଣାମଙ୍କର ଆଗକୁ ଚାଲ। ଗୁରୁ ବୈଷ୍ଣବ ଆଚାର୍ଯ୍ୟଙ୍କର ଶିକ୍ଷା ସାର୍ବଜନୀନିକ, ତୁମେ ସବୁ ଜିନିଷଟାକୁ ନିଜେ ବୁଝିବା ପାଇଁ କାହିଁ ଚେଷ୍ଟା କରୁଛ, ଆଗେ ମନ ଭିତରେ ସମ୍ପୂର୍ଣ୍ଣ ମାନନ କରିବାକୁ ପଡ଼ିବ ଏ ସତ୍ୟ, ସେଥିପାଇଁ ପଦ୍ମକୁ କୁହାଗଲା ଗୁରୁମୁଖ ପଦ୍ମ ବାକ୍ୟ, ସେଥିପାଇଁ କୁହାଗଲା ଯେତେ କରିବା ଐକ୍ୟ ଆର ନା କରିବା ମାନେ ଆଶା, ଏଥିପାଇଁ କୁହାଗଲା। କ'ଣ କୁହାଯାଉଛି, କ'ଣ ବିଚାର କରାଯାଉଛି, କେଉଁ ବିଚାରଧାରା ଜଣେ ବ୍ୟକ୍ତି କହୁଛି, ସବୁବେଳେ ଜଣେ ମାନସିକ ବୁଦ୍ଧି ଖର୍ଚ୍ଚ କରୁଛି ନା, ଆଗେ ନିଜର ସ୍ଥିତିଟାକୁ ଦେଖିବା ଦରକାର, ମୋର ମାନସିକ ସ୍ଥିତି କେଉଁଠି ରହୁଛି, ମୋର ସ୍ଥିତିଟା କ'ଣ, ତାପରେ ଆଚାର୍ଯ୍ୟଙ୍କ ଆଡ଼କୁ ଅନା, ଆମ ଲେବୁଲରେ ତୁମେ ଆଚାର୍ଯ୍ୟ କାହିଁ ଦେଖି ଚିନ୍ତା କରିବା ପାଇଁ ଚେଷ୍ଟା କରୁଛ, ଏଇଟା ହେଉଛି ଆମର ଗୋଟେ ପ୍ରୋବ୍ଲେମ, ଜୀବନର ସମସ୍ୟାଟା କାହିଁକି ଆସୁଛି, ଆମେ ଯେମିତି ବୁଝିଛେ ଆମର ଯେତିକି ବୁଦ୍ଧି ଆମେ ଯାହା ଜାଣିଛେ ପଢ଼ିଛେ ତାଦ୍ୱାରା ଆମେ ଚାହୁଁଛେ ଆଚାର୍ଯ୍ୟଙ୍କ ଶିକ୍ଷାକୁ ବୁଝିବା ପାଇଁ, ସେଇଟା ହେଲା ପ୍ରୋବ୍ଲେମ। ନାଇଁ ନାଇଁ ସେଇଟା ତୁମେ ବୁଝିପାରିବ ନାହିଁ, ଆମେ ଯେଉଁ ଲେବୁଲରେ ଯେମିତି ମୁଁ ବାରବାର ଉଦାହରଣ ଦିଏ ନା, ତୃତୀୟ ଶ୍ରେଣୀରେ ପାଠ ପଢ଼ିବା ପିଲାଙ୍କୁ ପିଜି ଷ୍ଟୁଡେଣ୍ଟ ପଢ଼ଉଛି, ପିଜି ଷ୍ଟୁଡେଣ୍ଟ ତୃତୀୟ ଶ୍ରେଣୀ ପ୍ରଥମ ଶ୍ରେଣୀ ଦ୍ୱିତୀୟ ଶ୍ରେଣୀ ନବମ ଶ୍ରେଣୀ ପିଲାଙ୍କୁ ପଢ଼ଉଛି, ତାଙ୍କୁ ତାଙ୍କ ସ୍ତରରେ ପଢ଼ଉଛି, ଛୁଆଟା କ'ଣ ଭାବୁଛି ଆମ ଟିଚର ଏ ବି ସି ଡି କେବଳ ମୋତେ ପଢ଼େଇଲେ, ତା ଅର୍ଥ ସେ କେବଳ ଏ ବି ସି ଡି ଜାଣିଥାରେ, ସେ ପିଜି କରିଛି, ତୋର ଏ ବି ସି ଡି ତୁ ଜାଣିଛୁ ତୋର ସେତିକି, ତୋ ପାଇଁ ତ ସେତିକି ପାଠ, ସେ ଅଷ୍ଟମ ନବମ ଶ୍ରେଣୀ ଏ ପ୍ଲସ୍ ବି ରହୁଲ ସ୍କୋୟାର ପଢ଼ୁଛନ୍ତି ତାଙ୍କ ପାଇଁ ସେତିକି ପାଠ, ତା ଅର୍ଥ ନୁହେଁ ଯେ ତାଙ୍କ ଲେବୁଲଟା ସେ ଆମର ବିଚାରଧାରା ଆମର ବୁଦ୍ଧି ଆମେ ଯାହା ବିଚାର କରୁଛେ ଯେ ଆଚାର୍ଯ୍ୟଙ୍କ ସ୍ଥିତିଟା ହଉଛି ସେଇଟା ସେଇଟା ହଉଛି ପ୍ରୋବ୍ଲେମର କାରଣ ଆଉ ସମସ୍ୟା କିଛି ସମସ୍ୟାଟା ଉଠୁଛି କେଉଁଠୁ ଆମର ବିଚାର କିଛି ରଖୁଛେ ଆମର କିଛି ଯୋଜନା ରଖୁଛେ ସେଇଠି ତ ପ୍ରୋବ୍ଲେମ ଦିଏ ପ୍ରୋବ୍ଲେମ ସମସ୍ୟାର ଉଦ୍ଭବ ସ୍ଥାନ ସେଇଟା ଆମେ ନିଜେ ଚତୁର ହେଇଯାଉଛେ କାରଣ ସମର୍ପଣ ଶବ୍ଦ କାହିଁକି ଲାଗିଲା ଭକ୍ତ କାହିଁକି ତିଳକ ସଜଉଛେ ଆମେ ଆମେ ଦେହରେ ଦ୍ୱାଦଶ ଅଙ୍ଗରେ ତିଳକ ଲଗେଇକି ବୈଷ୍ଣବ ହେଉଛେ କାହିଁକି ଦେହଟାକୁ କୃଷ୍ଣଙ୍କୁ ମନ୍ଦିର ବୋଲି କରୁଛେ ନା ମନ୍ଦିର ବୋଲି କହିକି ଶିଖାରେ ଶିଖା ରଖିକି ତିଳକ ଲଗେଇକି ସମର୍ପିତ କଲେ କଣ ସମର୍ପିତ ତାନେ କଲେ ତାନେ ତିଳକ କରିବାର କଣ ଆବଶ୍ୟକର କଣ ରହିଛି କଣ ତିଳକ କରିବା ଗୋଟେ ଏମିତି କେବଳ ବିଧି ଯେ ଖାଲି ଗାଧେଇ ପଡ଼ିକି ତିଳକଟା କରିଦବା ସରିଲା ତାନେ ଗୋଟେ ଲୋକ ତ ଗାଧେଇ ପଡ଼ି ସ୍ନୋ ମାରି ହଉଛି କଣ ସେଟା ପାଉଡର ମାରି ହଉଛି ତା ଦେହରେ ସେ ବୁଡ଼ିଲା ଭଳିଆ କଣ ଆମର କେବଳ ଜୀବନଟା ଖାଲି ହେଇଛି କଣ ଏଇ ତିଳକଟା ମାରିଦବା ନାଇଁ ଗୋଟେ ବୁଡ଼ିଆ ଗାଧେଇ ପଡ଼ି ତିଳ ଘସି ପକେଇ ତିଳଟା ଲଗେଇଦବା ଆମ ଜୀବନଟା କଣ କେବଳ ତିଳକ ମାରିବା ପାଇଁ ହେଇଛି ଲୋକମାନେ ସେ ବୁଝ ଯୋଉ ଲୋକମାନେ ଅତ୍ୟନ୍ତ ଦେଖନ୍ତି ବୈଷ୍ଣବ ମାନେ ଆଚରଣ ଠିକ ସେ କରନ୍ତି ଲାଗି ରାଗି ଯାଇ କୁହନ୍ତି ଏଇଟା ଚିତାକଟା ବାବାଜିଟା ଲୋକ ରାଗି କୁହନ୍ତି ଏଇଟା ଚିତାକଟା ବାବାଜି ଓଡ଼ିଆରେ ସେ ଟର୍ମ ଗୁଡାକ ରହିଛି ଆମେ ସେଭଳି ଲୋକ ନୁହନ୍ତି ଆମର ଆମର ବୈଷ୍ଣବ କେତେ ପବିତ୍ର ଜିନିଷ ବୈଷ୍ଣବ କେତେ ପବିତ୍ର ଆଗେ ବା ସ୍ୱରଟାକୁ ସମର୍ପଣ କରୁଛେ ଆଉ ସେଠି କଣ ବୁଦ୍ଧି ଖର୍ଚ୍ଚ କରିବା ଆଚାର୍ଯ୍ୟ ଗୁରୁବର୍ଗଙ୍କ ପାଖରେ ଏଇଟା କଣ କେବଳ ଆମର ଖାଲି ବିଧିରେ ଖାଲି ସକାଳୁ ଉଠି ଗାଧେଇ ପୁଡ଼ି ତିଳକ ଲଗେଇ ତାପରେ ସରିଲା କଣ ଦେହରେ ଅଛି ଏ ଦେହଟାରେ କଣ ସଜା ହେଇଯାଏ ବୁଝି ତାକୁ ବୁଝିନେ ଏ ଦେହଟା କାହାର ବି ବୁଝିନେ ତୁମେ ଯେବେଠୁ ତିଳକ ଲଗେଇଲ ସେ ଦେହ ଆଉ ଆପଣ କାହାର ନୁହେଁ ସଂସାରର ନୁହେଁ ଏ ବୈଷ୍ଣବ ଧର୍ମ ରାଜଧର୍ମ ଇଏ ସାଧାରଣ ଛୋଟ ବୁଦ୍ଧିରେ ତାକୁ ବିଚାର କରିବାକୁ ଚେଷ୍ଟା କରନା ମାପିବାକୁ ଚେଷ୍ଟା କରନା ଯେଉଁଦିନଠୁ ତିଳକ ଲଗେଇଲ ତୁମେ ଆଉ କାହାର ନୁହଁ ଏ ଜଗତର ତିଳକ ଧାରଣ କଲ ଏ ଅଙ୍ଗଟାକୁ ଅଙ୍ଗରେ ଦ୍ୱାଦଶ ବିଷ୍ଣୁଙ୍କୁ ବସେଇ କଣ କଲ ତାଙ୍କୁ ମନ୍ଦିର କରିଦେଲ ମନ୍ଦିର ମନ୍ଦିରଟା କାହା ପ୍ରପର୍ଟି ମନ୍ଦିର ଯୋଉଟା ତୁମେ କରିଦେଲ ମନ୍ଦିରଟା କାହା ସମ୍ପତ୍ତି ସେଟା ଭଗବାନଙ୍କର ଆଉ ତୁମର ପୁଣି ବିଚାରଧାରା କାହିଁକି ତୁମେ ରଖିବ ମୁଁ ଏମିତି ଚଳିବି ଏମିତି କରିବି ଏମିତି ଚାଲାକ ହବ ବୁଢା ହେଲା ଏମିତି ହେବି ମୋର ଅସୁବିଧା ହେଇଯିବ ହ୍ୱାଟ୍ ଇଜ୍ ଦାଟ୍ ଦାଟ୍ ଇଜ୍ ନନ୍ସେନ୍ସ ଏଇଟା ବୈଷ୍ଣବ ତା ନୁହେଁ ତୁମର ଯୋଜନା କିଛି ରହୁଛି ତୁମର କିଛି ଭୟ ଭୀତି ରହୁଛି ତୁମର କିଛି ବିଚାରଧାରା ରହୁଛି ମାନେ ତୁମେ ଆଉ କଣ ତୁମର ବୈଷ୍ଣବ କଣ ହେଲା ତୁମେ ସେ ବୈଷ୍ଣବ ପ୍ରାୟ ଗୁରୁଦେବ ଇଂଲିଶରେ ସେ କହନ୍ତି ୱି ଆର୍ ଆଜ୍ ଗୁଡ୍ ଆଜ୍ ଲାଇକ୍ ବୈଷ୍ଣବ ବୈଷ୍ଣବ ଭଳିଆ ଓଡ଼ିଆରେ ଗୋଟେ କୁହନ୍ତିନି ବୈଷ୍ଣବ ଭଳିଆ ବୈଷ୍ଣବ କାହିଁକି ହବ ବୈଷ୍ଣବ ତତ୍ଵ କଣ ଏତେ ଛୋଟ ଜିନିଷ ହେଇଛି ବୈଷ୍ଣବ ଏମିତି ଜିନିଷ ନୁହେଁ ଆଉ ବିଚାର କଣ ଗୋଟେ ବୈଷ୍ଣବର ବୈଷ୍ଣବ ମାନେ ତ ସ୍ୱରଟାକୁ ଦିଆହେଇଗଲା କାହାକୁ କୃଷ୍ଣ ଏ ଜୀବନଟା ଆପଣଙ୍କର ସୁଖ ଦୁଃଖ ଭକ୍ତି ହବ ନ ହବ କଣ ହବ ଆଉ କାହିଁ ବିଚାର କରିବାକୁ ଯିବି ଆଗର ବିଚାର କରିବାର କିଛି ଯୋଡ଼ିବାର କିଛି ନାହିଁ ଯାହା ହବ ଆପଣଙ୍କର ମୁଁ ତ ଆପଣଙ୍କର ହେଇଛି ଭଲ ହୁଏ ଖରାପ ହୁଏ ସୁଖୀ ହୁଏ ଦୁଃଖୀ ହୁଏ ଯାହା ଆପଣଙ୍କର ଯେତିକି ଚେଷ୍ଟା ଆପଣଙ୍କ ପାଇଁ କରିବି ଏଖନ ସେ ଭକ୍ତଙ୍କଠାକୁ ଲେଖିନାହାନ୍ତି ସକଲ ଚେଷ୍ଟା ଏଖନ ତୁ ଆମର ମୋର ଯେତେ ପ୍ରକାର ଚେଷ୍ଟା ସବୁ ଆପଣଙ୍କ ପାଇଁ ରହିବ ବାସ୍ ସମସ୍ୟାର ଉଦ୍ଭବ ସ୍ଥାନ ହଉଛି ଏଇଟା ସମସ୍ୟାର ଉଦ୍ଭବ ସ୍ଥାନ ଯେଉଁ ଯେତେବେଳେ ଆମେ ଭକ୍ତି ପଥକୁ ସରଳ ଚିତ୍ତରେ ଆସିଲେ ଆସିକି ଗୋଟିଏ ଜିନିଷକୁ ବୁଝିପାରିଲେ ନା ସେଠୁ ଆରମ୍ଭ ହେଇଗଲା ସମସ୍ୟା ଭକ୍ତି ପଥକୁ ଆମେ ଯେତେବେଳେ ଆସିଲେ ଭକ୍ତି ପଥକୁ ଆସିକି ବାହାର ବୁଦ୍ଧିଟାକୁ ଏଇଠି ଆଚାର୍ଯ୍ୟଙ୍କ ପାଖରେ ତାଙ୍କ ଶିକ୍ଷା ତାଙ୍କର ସମ୍ପ୍ରଦାୟ ଶିକ୍ଷା ଗୁରୁବର୍ଗଙ୍କ ପାଖରେ ଆମେ ଲଗେଇଲେ ତାଦ୍ୱାରା ସବୁବେଳେ ମାପିବା ପାଇଁ ଚାହିଁଲେ ସବୁବେଳେ କଷିବା ପାଇଁ ଚାହିଁଲେ କଷଟି ପତ୍ର ଯେମିତି କଷାଯାଏ ତୌଲିରେ କ'ଣ ସେଟା କୁହାଯାଏ ନିକିତି ନିକିତିରେ ଯେମିତି ମପାଯାଏ ସବୁବେଳେ ଆମେ ମାପିଲେ ସବୁ ଜିନିଷକୁ ଆରେ ସାଧୁଗୁରୁଙ୍କୁ ନା ମାପିବା ନା ଅନ୍ୟକୁ ମାପିବା ନା କାହାକୁ ଆମର ଏଇ କାମ ନାହିଁ କିଏ କ'ଣ କରୁଛି କିଏ କେମିତି କ'ଣ ହେଇଛି କାହାର କ'ଣ କେଉଁ ଫଳ ମିଳିଛି କ'ଣ ଭବିଷ୍ୟତରେ ହବ ତୁମେ ଯଦି ସବୁ ବିଚାର କରିକି ତୁମେ ଚତୁର ଜାଣିଦେଲ ତା ତୁମେ ଆଉ କୃଷ୍ଣଙ୍କୁ ଭଜନ କରିବା ଦରକାର ତୁମେ ତ କୃଷ୍ଣ ହବା ଦରକାର ତୁମର ଏତେ କ'ଣ ବିଚାର ଏଇଟା ଏମିତି ହେଇଯିବ ସେଟା ସେମିତି ହେଇଯିବ ଏଟା ଏମିତି ହେଇଥିଲା ଏଟା ଏମିତି ହବ ନା ଏସବୁ କଷଟି ପତ୍ର ମାପିବା କାମ ଆମେ ବଣିଆ ନୁହେଁ ସୁନା ଚିହ୍ନିଦେବା ଆମେ ସାଧୁଗୁରୁ ବୈଷ୍ଣବଙ୍କୁ ଚିହ୍ନିବା ତାଙ୍କର ହୃଦୟରେ ଯେଉଁ କୃଷ୍ଣ ରହିଛନ୍ତି ତାଙ୍କର କେମିତି ଆମେ କ'ଣ ସବୁ ଜାଣିବା ପ୍ରୋବ୍ଲେମଟା ସେଇଠୁ ଷ୍ଟାର୍ଟ ହେଇଯାଉଛି ସରଳତାର ଯେଉଁ କୁହାଯାଏ ସରଳତାଟା ଯେଉଁ ନଷ୍ଟ ହେଇଗଲା ଏଇଠି ହେଇଗଲା ସରଳତା କେତେବେଳେ ନଷ୍ଟ ହେଇଯାଏ ତେଣୁ ଆମେ ଗୋଟେ ଗ୍ରହଣ ସାଧୁଗୁରୁ ଆଚାର୍ଯ୍ୟଙ୍କର ମହିମାକୁ ଆମେ ସେଥିପାଇଁ ଆଚାର୍ଯ୍ୟମାନଙ୍କର ଆହୁରି ହାପ୍ତି ତିରୁ ହାପ୍ତି ଆମ କ୍ୟାଲେଣ୍ଡର ସବୁ ଲେଖା ହେଇକି ରହିଲା ନା କେତେ ବର୍ଷ ହେଲା ପ୍ରକଟ ସେ ହେଲେଣି ଏ ତୋର ଯୋଉ ଜେଜେ ଶ୍ରାଦ୍ଧ ଦିଆଯାଉଛି, କେତେ ଶ୍ରାଦ୍ଧ, କେତେ କେତେ ପିଢି ଶ୍ରାଦ୍ଧ ଦିଆହଉଛି? ମିନବାବୁ ଶ୍ରାଦ୍ଧ ଦିଆହଉଛି ନା ନାହିଁ? କାହାକୁ ଦିଆହଉଛି? ବାପା, ତାପରେ ବାପା ମା, ଆଉ ତାପରେ ତାଙ୍କ ବାପା, ହଁ ତାଙ୍କ ଦି ପିଢି ଖଣ୍ଡ ମୁଁ ଦଉଥୁ ଯଦି ଦେବେ କି ଦି ପିଢି ତାଙ୍କ, ସେ ପୁଅ ଚାଲିଗଲା ତ ଆଉ କି ତାର ଦେବେନି? ନାଇଁ, ଗୋଟେ ଗୋଟେ ପିଢି ଶହେ, ତୁମେ ଷାଠିଏ ବର୍ଷ ବଞ୍ଚିବ ତୁମ ବାପୁକୁ ଦବ, ତୁମ ନାତି କଣ ତୁମ ବାପୁକୁ ଦବ ନା କଣ? ସେ ବୁଢା କଣ କରିବ, ମୁଁ ତ ମରି ମାରିଯିବି, ଯାଇକି ଏକାଥର ସାଥେ ଦେଇକି ପଳେଇ ଆସିବି ସହିଲା। ସେ କେତେ 50 ବର୍ଷ ଭିତରେ ଯେଉଁ ବଞ୍ଚିଲେ 60 ବର୍ଷ ତାକୁ ସାଧା ଦବ। ଆମର କେତେ ବର୍ଷ ହେଲା ଆଚାର୍ଯ୍ୟ କଲେଣି, କେବେ ମାଧବେନ୍ଦ୍ରପୁରୀ ଆସିଥିଲେ, କେବେ ଈଶ୍ୱରପୁରୀ ଆସିଥିଲେ, ତାଙ୍କ ତିଥିକୁ ଆଜି ସ୍ମରଣ କରାହଉଛି। କାହିଁକି କାହିଁକି ତାଙ୍କୁ କଣ ସ୍ମରଣ କରିବା ଦରକାର? 500 400 ବର୍ଷ 300 ବର୍ଷ ଗୋସ୍ୱାମୀ ମାନେ ଆସିଥିଲେ ମହାପ୍ରଭୁଙ୍କ ସମୟରେ 500 ବର୍ଷ କଣ ଇ ନା ଆକୁ କ୍ୟାଲେଣ୍ଡର ଉଠିଯିବ, ଇ ପରମ୍ପରା କ୍ୟାଲେଣ୍ଡର ଉଠି ଚାଲିଯିବ? କଣ ଆବଶ୍ୟକ ଅଛି ତାଙ୍କୁ ସ୍ମରଣ କରିବା? ସେଦିନ ଗୋଟେ ଉପବାସ କରିବା, ତାକୁ ସ୍ମରଣ କରିବା, ଜାଣିବା ଦରକାର ନା ଏହାର ତତ୍ତ୍ୱ। ସମସ୍ୟାଟା ସେଇଠି ସୃଷ୍ଟି ହେଉଛି। ସେଥିପାଇଁ ଗୁରୁଦେବ ସେଇ ବ୍ୟାସପୂଜାରେ ସେ କଥା କୁହନ୍ତି, ଆବିର୍ଭାବ ଆଚାର୍ଯ୍ୟମାନଙ୍କର ଆବିର୍ଭାବ ତିଥି ତିରୋଭାବ ତିଥିରେ ନିଚେଷ୍ଟ ରହିବା, ଇଏ ହେଉଛି ଅପରାଧ, ନିଚେଷ୍ଟ ରହିବା, ସେଟା ସ୍ମରଣ ନ କରିବା। ଆଜି ତାଙ୍କର ଆବିର୍ଭାବ ତିଥି, ତାଙ୍କ କୃପା, ତାଙ୍କର ଅବଦାନ, ସମସ୍ୟାଟା ଆମର ଏଇଠି ଆରମ୍ଭ। ଜୀବନର ଭୌତିକ ଜୀବନ ତ ସମସ୍ୟାଟା କର୍ମଫଳରୁ ଆରମ୍ଭ ହେଇଥିଲା, ତାର ତ ସେଟା ବି ଛିଡ଼ିନି, ପୁଣି ଆସିକି ସ୍ପିରିଚୁଆଲ ଲାଇଫରେ ପଶିଗଲେ, ପଶିଗଲା ପରେ ପୁଣି ସମସ୍ୟା ଆରମ୍ଭ ହେଇଗଲା। ଯେତେବେଳେ ନିଜର ବୁଦ୍ଧି, ନିଜର ଦକ୍ଷତା ଏସବୁ ଲାଗିଲା ଆଚାର୍ଯ୍ୟଙ୍କର ଶିକ୍ଷା ଉପରେ, ପରମ୍ପରାକୁ ଆମେ ଅନୁସରଣ କରିପାରିଲେନି, ସେଥିରେ ସନ୍ଦେହ ଆସିଲା, ସାଂସାରିକ ଧର୍ମ ଗୁଡ଼ାକ ସବୁ ପଶିଗଲା, ବାଦ ଛିଦ୍ର ସରିଗଲା, ଆଉ ସମସ୍ୟା ସେଇଠୁ ଯେତେ ପ୍ରକାର ତୁମ ଚତୁରାମିଟା ସେଇଠୁ ଶିଖାଯାଏ। ଚତୁରାମିଟା କୋଉଠୁ କ'ଣ, ଜଣେ କିଏ ଚତୁର ଥିଲା କି ଗୋଟେ କେମିତି ଗୋଟେ ଡୁପ୍ଲିକେସ ନେଚର ଥିଲା? ସମସ୍ତେ ସରଳ ଭାବନା ନେଇକି ଆସନ୍ତି ମଠ ମନ୍ଦିରକୁ, ଭଗବାନଙ୍କର ଭକ୍ତ ହୁଅନ୍ତି, କେହି ଗୋଟେ ଚତୁରିଆ ଏମିତି ଧୃତ ହେଇକି କିଏ ଆସନ୍ତି, କିଏ ଆସନ୍ତି, ସମସ୍ତେ ଏଇ ଭାବନାରେ ଆସନ୍ତି। କିନ୍ତୁ ଯେତେବେଳେ ବୁଦ୍ଧିର ସଦୁପଯୋଗ ନ ହେଇପାରିଲା, ବୁଦ୍ଧି ଅନୁସରଣଶୀଳ ନ ହେଇପାରିଲା ଗୁରୁବର୍ଗ ଆଚାର୍ଯ୍ୟ ସାଧୁଙ୍କୁ, ସେ ଚାଲାକ ହେଇଗଲା। ଗୋଟେ ଜାଗାରେ ଯେତେବେଳେ ଛୁଆଟା ସେ ଗୋଟେ ଜିନିଷ ଚୋରି କରିଥିବ, ବାପା ପକେଟରୁ 10 ଟଙ୍କା ଚୋରି କରିଛି, ସେ ତା ମା ପଚାରୁ ତୁ ଚୋରି କରିଛୁ କିରେ, ସେ କଣ କହିବ ନା ମୁଁ କରିନି, କଣ କହିଲା, ଗୋଟେ ମିଛ କହିଲା, ପୁଣି ତାକୁ ଧରାଗଲା। କେତେବେଳେ, ଯେତେବେଳେ ଚକୋଲେଟ୍ ଖାଇଲା, କିରେ ଚକୋଲେଟ୍ କୋଉଠୁ ଆଣିଲୁ ନା ଦୋକାନରୁ ଆଣିଲୁ, ପଇସା କୋଉଠୁ ଆଣିଲୁ ନା ମୋତେ ସେ ମାଉସୀ ଦେଇଥିଲା, ମୁଁ ରଖିଥିଲି ତାକୁ। ଆରମ୍ଭ ହେଲା କଣ ତା ଜୀବନରେ, ଡୁପ୍ଲିସେସ୍ଟା ଆରମ୍ଭ ହେଲା, ଗୋଟେ ଭୁଲ ଗୋଟେ ପଏଣ୍ଟକୁ ମିସ୍ କରିଦେଲା, ପଇସାଟା ହଁ ମୁଁ ନେଇଛି ଏଇଟା କହିଲାନି, ସେଠୁ ଆରମ୍ଭ ହେଇଗଲା, ଶିଖିଗଲା, ଏଠି ତ ଶିଖିଗଲା। ହଁ ମାଉସୀ ମୋତେ, ଆରେ ତୋ ମାଉସୀ ଦେଇଥିଲା ମାସେ ତଳେ ନା ମାସେ ତଳେ ଦେଇଥିଲା, କ'ଣ ହେଲା, ମୁଁ 5 ଟଙ୍କା ଖର୍ଚ୍ଚ କରିଥିଲା, ଟଙ୍କାଟେ ଥିଲା ନା ମୋ କତିରେ, ଆଉ ସେଠୁ ସେ ପାସ୍ କରିଗଲା। ପାସ୍ କରିଗଲା ମାନେ ତା ବୁଦ୍ଧିଟା କ'ଣ ହେଇଗଲା, ଶିଖିଗଲା ଡୁପ୍ଲିସେସ୍ଟା କ'ଣ, କପଡ଼ା ତାର କ'ଣ, ସେ ଶିଖିଗଲା, ସେଠୁ ସେ ଆପ୍ଲାଏ କରିକି ଚାଲିବା, ଆଉ ସରଳ ହେଇପାରିବନି, ଫେରି ଆଉ ପଛକୁ ଫେରିପାରିବନି। ଆଉ ଭକ୍ତ ଜୀବନ ବିନାଶ କେମିତି ହେଉଛି, ଭକ୍ତର ଯେଉଁ ଜୀବନଟା ଯେଉଁ ଧୀରେ 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 ସ୍ୱାଦହୀନ କାହିଁକି ହେଇଯାଉଛି, ଭରସାହୀନ କାହିଁକି ହେଇଯାଉଛି, ଆଶାହୀନ କାହିଁକି ହେଇଯାଉଛି, ତା କୌଣସି ଜିନିଷ ଗୋଟେ ସରସ ଲାଗୁନି କାହିଁକି? ଏଇ ଯେମିତି ଛୋଟ ପିଲା ଭଳିଆ ଥରେ ମିଛ କରିଦେଲା, ତାର ଗୋଟେ ରାସ୍ତା ପାଇଗଲା, ସେ ବୁଦ୍ଧି ସେଭଳିଆ ତାକୁ ଠକଟକିଆ ଠକଟିଆ ରାସ୍ତା ନେଇ ଶେଷ ଗୋଟେ 1 ନମ୍ବର ବାସ୍ ଫୋପଡ଼, ତା ବୁଦ୍ଧିଟାକୁ ଫୋପଡ଼ ପୁରା କରିଦେବ, କିଛି ରଖିବନି, କେବଳ ଖାଲି ଚିଟିଂସ ଗୁଡ଼ା ପଶିକି ରହିଥିବ, ସେ ଜାଣିଦେଲା ନା ପାଠ ପାଠ ପଢ଼ିଲା ବେଳେ ଛୁଆ ଯେମିତି ସେ ଫାଙ୍କେ ସେମିତି ସେଭଳିଆ ଏ ଆଜି କାହିଁ ଲେଖିଲୁନୁ ନା ମୋ ପେଟ କମଳିଲା, ରେ କାଲି କାହିଁ ଲେଖିଲୁନୁ ନାଇଁ ମୋ କଲମର କ'ଣ ସେ କାଳି ନଥିଲା, କ୍ରିୟା ଏବେ ଲେଖୁନୁ, ସେ ଜାଣିଶୁଣି ସେ ମୁନଟାକୁ ଚାପି 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 ଆଗରୁ ସବୁ ଥିଲା ନା, ସେ ଯେଉଁ କ'ଣ ଷ୍ଟିଲ ନଥାଏ କ'ଣ କାଗଜର ନା ମୋ ଗୋଟେ କ'ଣ ତାର ସେ ଗୋଟେ ଷ୍ଟିଲ ନଥାଏ ସେଟାକୁ ଗେଞ୍ଜନ୍ତି, ସେଟାକୁ ତାର 2ଟା ମୁନ ଥାଏ, ତା ଜାଣିଶୁଣି ଗୋଟେ ଦାବିକି ଭାଙ୍ଗିଦେବ ଗୋଟେ, ତାର ଲେଖିବାର ନାହିଁ ନା, ରେ କାହିଁକି ଆଜି ଲେଖୁନୁ ନା ସାର ମୋର ସେ ତ ମୁନ ଭାଙ୍ଗାଲା, କଲମ ମୁନ ଭାଙ୍ଗା, ତାପରେ ସାର କାଳି ସରି ଯାଇଥିଲା, ସାର କାଗଜ ସରି ଯାଇଥିଲା, ତାର ଖାତା ସରି ଯାଇଥିଲା, ତା ବୁଦ୍ଧି ପାଇଗଲେନି ରାସ୍ତା ନା। ଯେଉଁଦିନ ହେଲେ ଗୋଟେ ଗୋଟେ ଲାଷ୍ଟ ଯେଉଁଦିନ ଦେଖିବା ନା କିଛି ଆଜି ନ କରିଗଲେ ଅସୁବିଧା ଅଛି। ସେଠୁ ତା ସାଙ୍ଗ କହିବେ ଏଠି ଖାତାରେ ଦେଲୁ ରେ, ଖାତାରେ ଦେ, ଆଜି ନ ନେଲେ ବାଡ଼େଇବ ଆଜି ମାଷ୍ଟର କହିଛି। ଆଣିଥିବ ଆଣିଲା ବେଳକୁ ଯୋଉଟା ଟିପିଆ କଥା ଇଏ ତ ମୂର୍ଖ ପାଠ ପଢ଼ନି, ତାକୁ ତୁ ତିରିଶ ପେଜ୍ରୁ ପଇଁତିରିଶ ପେଜ୍ ଟିପିଦେବୁ, ସେ ତାର ପଇଁତିରିଶ ପେଜ୍ରୁ ଚାଳିଶ ପେଜ୍ ଟିପି ଦେଇଥିବ, ତାକୁ ଶୁଭିଥିବ ଅଲଗା, ସେ ତ ପାଠ ପଢ଼ିନି, ତାର ଟିପିଆର କଥା ମାଷ୍ଟରକୁ ଦିନ ଦେଇଦେବ ସାର, କାଗଜ କଲମ ସବୁ କହିକି ଲାଷ୍ଟକୁ ଦେଖେଇବ ଖାତା, ସାର ଏମିତି ମୁଁ ଲେଖିକି ଆଣିଛି। ତୁ କ'ଣ ଲେଖିଛୁ ଏ ପଇଁତିରିଶ ଚାଳିଶ ପେଜ୍ କ'ଣ ଆନ୍ସର ଆସି ଲେଖୁଛୁ, ମାଷ୍ଟର ତାର ଖାତା ଦେଖିଛି କା ଖାତା, ସେ ସମସ୍ତେ ଗୋଟେ ଟ୍ୟୁସନ ମାଷ୍ଟର କତିରେ ପଢୁଛନ୍ତି ନା, ମାଷ୍ଟର ତାର ଖାତା ବି ଦେଖିଛି, ତୁ କପି କରୁଛୁ ଆଉ ଧରିଲା ପାଠଟା ସେ ପଢ଼ିଲାନି, ତା ବୁଦ୍ଧିଟା କେତେ କୁଆଡ଼େ 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 ଖସି 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 ପୁରା ପଳେଇଗଲା। ସମାନ ବୁଦ୍ଧି ଭକ୍ତ ଖାଲି ଆମେ ତିଳକ ଲଗେଇଦେଲେ, ମାଳି କରିଦେଲେ, ତୁଳସୀ ମାଳ ପିନ୍ଧିଦେଲେ, ସବୁ କଲା ପରେ ବି ଆରେ ଭାଇ ବୁଦ୍ଧିଟା ଆଉ ଠକେଇ ଦେଉଛି ନା, ମନଟା ତୁମ ପାଖରେ ଅଛି ନା, ସେଇଟାକୁ ଚିନ୍ତା କର, ତାକୁ ତାକୁ ଧର, ତାକୁ ତ ଧରିପାରୁନ ଆଉ, ଆଉ କୃଷ୍ଣ କ'ଣ ମାଗଣା ଖାଲି କହିଲେ ମନ ମନା ହବ ବୋଲି, ମନରେ ମତେ ରଖ ବୋଲି କ'ଣ ମାଗଣା କଥା କହିଦେଲେ, ସେ କହିଛନ୍ତି ବହୁତ ଓଜନ ଦାରିଆ କଥା କହିଛନ୍ତି, ବହୁତ ଚିନ୍ତା କରିକି କହିଛନ୍ତି। ଠକାଏ ମନ କେମିତି ଠକାଏ, ଯେମିତି ଗୋଟିଏ ଠକାଇ ଦେଲା ମାନେ ସେ ରାସ୍ତା ପାଇଯାଇକି ତାର ସୁଦୃଢ଼ ହେଇକା ଯାଉଛି, ତାପରେ ତୁମକୁ ଠକେଇ 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 ନେଇ ସେ ଲୋକଟାକୁ ବିନାଶ କର। ଭକ୍ତ ଭକ୍ତିରେ ସେୟା, ତୁମେ ଯେତେବେଳେ ସାଧୁଗୁରୁଙ୍କର ବାକ୍ୟକୁ ଟିକେ ହାଲୁକା କରିଦେଲ ମନ ଭିତରେ, ତାକୁ ପୁରା ପ୍ରାଧାନ୍ୟ ଦେଇପାରିଲନି, ବା ତୁମର ସେଇ ଦୃଢ଼ ବିଶ୍ୱାସଟା ଆସୁନି, ଠକିଲା ମନ, ସେ ବିଭିନ୍ନ ଉପାୟ ବିଭିନ୍ନ କପଟ ତାର ଆଶ୍ରୟ ନେବ, ସେସବୁ କେବଳ ଫୁଳପା ଖାଲି କରିଦେଇଥିବ, ତୁମର ତିଳ କରୁଥିବ, ମାଳି କରୁଥିବ, ଜପ କରୁଥିବ, ଭଜନ କରୁଥିବ, ସବୁ କରୁଥିବ, ହୃଦୟ ଭିତରେ ଭକ୍ତିର ଉଲ୍ଲାସ କିଛି ନଥିବ, ଆଶାହୀନତା ସବୁବେଳେ ଗୋଟେ ନିରାଶାର ବାଦଲ ତୁମକୁ ଛାଇ ଯାଉଥିବ। ମାନେ ଶାସ୍ତ୍ର କାହିଁକି ବାରମ୍ବାର ସାଧୁଙ୍କର ମହିମା କୀର୍ତ୍ତନ କରୁଛନ୍ତି, କାହିଁକି ଚାରି ବେଦରେ କେବଳ ସେ ଲେଖିଲେନି ସେ ନରୋତ୍ତମ ଦାସ ଠାକୁର କ'ଣ କହିଲେ, ବେଦେ ଗାଏ ଯାହାର ଚରିତ, ବେଦ ନାଁଟା ଉଠେଇଦେଲେ ସେଠି, ମୁଁ ଆପଣଙ୍କ କଥା କ'ଣ କହିବି, ବେଦରେ ସେ ଆପଣଙ୍କର ଗୁରୁଙ୍କର ମହିମା ବୈଷ୍ଣବର ମହିମା ଅଛି, ବେଦେ ଗାଏ ଯାହାର ଚରିତ, ଏ ପରମ୍ପରାର ଶିକ୍ଷାକୁ ଆଚାର୍ଯ୍ୟ ଆଗ ଆଗେ ମାନି ଯାଅ, ପ୍ରଥମେ ବଞ୍ଚିଯାଅ, ଯଦି ବଞ୍ଚିବା ପାଇଁ ଭକ୍ତି ଯୋଗରେ ଚାହୁଁଛ ଆରେ ପ୍ରୋଗ୍ରେସ୍ ତ ବହୁତ ବଡ଼ କଥା, ଚେରଟା ଆଗେ ଲାଗୁ, ଦୁଇଟା ଚେର ଲାଗିଲେ ତ ଗଛଟା ଖାଲି ପତ୍ରଟା ଥିବ, ଚେରଟା ଯେ ଲାଗିନଥିବ ସେ କ'ଣ, ସେ ପତ୍ରଟା ବି ଝଡ଼ିକି ଫଳିଯିବ, ଚେର ତ ଲାଗିପାରୁନି, ପତ୍ରଟା ଖାଲି ଦେଖାହେଲେ ସୁନ୍ଦର କ'ଣ ହବ, ସେ କେତେ ଦିନ 15 ଦିନ 10 ଦିନ, ଚେରଟା ଆଗେ ଟିକେ ଲାଗୁ, ଏ ଚେରଟା ଏଥିରେ ଲାଗେ, ଆଗ ବିଶ୍ୱାସଟା କରିଯା। କ'ଣ ଲେଖିଲେ ସେଠି, ସାଧୁଗୁରୁ ସାଧୁଶାସ୍ତ୍ର ଗୁରୁ ବାକ୍ୟ ଚିତେ ଦେ କରିବା ଐକ୍ୟ, ସବୁ ପୁରା ସାଧୁ ଗୁରୁ ବାକ୍ୟକୁ ଚିତ୍ତରେ ଐକ୍ୟ କରିବାକୁ ପଡ଼ିବ, ବିଶ୍ୱାସ କରିବାକୁ ପଡ଼ିବ, ଆଉ ସେ ବିଶ୍ୱାସଟା ନହେଲେ ମୁଁ କୃଷ୍ଣ ଦାସ ଇଏ ହୋଇପାରିବେନି, ବିଶ୍ୱାସ ଆସିପାରିବେନି। ଆଉ ସେ ନହେଲେ କାହିଁକି ଲେଖିଲେ ଜୀବ କୃଷ୍ଣ ଦାସ, ବିଶ୍ୱାସ କରିଲେ ତାର ଦୁଃଖ ନାହିଁ, ଜୀବ ଜାଣିଲା କେମିତି ମୁଁ କୃଷ୍ଣ ଦାସ, ଏ ପରମ୍ପରା ଆଚାର୍ଯ୍ୟଙ୍କ ଶିକ୍ଷାରୁ ଜାଣିଲା ନା, ସେଠି ତ ସେଠି ତ ମିଶିଗଲା, ଆଉ ସବୁଆଡ଼େ ଘୁରିବା ଆଉ, ସବୁ ସବୁଆଡ଼େ ଘୁରିଲା, ସେ ଯେଉଁ ଗୋଟେ ଗୋଟେ କ'ଣ ନଥାଇକି ସେଇଟା କ'ଣ ସାଇକେଲର ସେ ହ୍ୟାଣ୍ଡେଲଟାକୁ ବାଣୁ କାଟୁଛ ଡାଣୁ କାଟୁଛ, ତାର ଗୋଟେ ଥାଏ କ'ଣ, ତା ଭିତରେ ଗୋଟେ କ'ଣ ଥାଏ, ସେଇଟା ଯଦି ବେରିଂଟା ତା ଭିତରେ ଅଛି, ତାର ସେଇଟା ଯଦି ଘୁରି ଯାଇଛି, ଘୁରି ଗଲେ କ'ଣ ହବ, ସେ ତାର ସାଇକେଲଟାକୁ ସିଟ୍ ଟାଣିବ ଗୋଟେ ସାଇଡ଼୍କି, ତା ଟିକେ ଟିକେ ବ୍ୟାଣ୍ଡ ହେଇଗଲେ, ଏ ଯେଉଁ ପେଟ୍ରୋଲ ମାରୁଛ କ'ଣ ହେଟା କହୁଛ, ତାର ତା ଭିତରେ ଗୋଟେ କ'ଣ ଅଛି, ଫେବୁଲ ନା କ'ଣ କଟିଯିବ, ତାର ଗଲା ଖାଲି ଘୁରିବ, ସେ ଖାଲି ଘୁରୁଥିବ, ସେ ଘୁରୁଥିବ ଆଉ ତାର ବଳ ପାଇବନି, ଖାଲି ଘୁରୁଥିବ, ଚେନ୍ଟା ତା ଦେହରେ ଲାଗିଥିବ, ବଳ ଆଉ ଆସିବନି, ତା ଭିତରୁ କଟିଗଲା, ଆଉ ଦେଖିଲା ବେଳକୁ ସବୁ କନେକ୍ଟ, ଦେଖୁନ ତୁମେ ସେ ଚେନ୍ର ଭିତରେ କ'ଣ, ସେଇଟା ଗୋଟେ ତାର ଛୋଟିଆଟି ଛୋଟିଆଟି ଗୋଟେ ଥାଏ, ମୁଁ ଛୋଟବେଳେ ମନେ ପଡ଼ୁଛି, ଛୋଟିଆଟି ଗୋଟେ କ'ଣ ଥାଏ, ତା ଦେହରେ ସେ ଖୋଲିକି ତାର ତାରଟାକୁ ବନ୍ଧାବନ୍ଧି କରିଦିଏ, ସେ ହିଁ ବଳଟାକୁ ସବୁ ପୁରା ଧରୁଛି, କାରଣ ଯେଉଁ ପେଟ୍ରୋଲ ତୁମେ ମାରୁଛ ସେ ତାକୁ ଧରୁଛି, ହାତି ଖସିଗଲେ ଗଲା ସେ ଖାଲି ଘୁରୁଥିବ ଆଉ କ'ଣ, ଦୁଇ ତିନି ପ୍ରକାର ଅଛି ନା ସେମିତି ନା କ'ଣ, ଗୋଟେ ପୁରା ଖସିଯାଏ ଗଲା ସେ ଆଉ ଗୋଟେ ଗୋଟେ ଯେଉଁ ଅଧା ଅଧା ମାରୁଥିବ ଅଧା ଅଧା ଟିକେ ଲାଗୁଥିବ, ସେ ଗୋଟେ ଗୋଟେ ପ୍ରକାର ସାଇକେଲ ଅଛି, ସେ ଆମେ ଯେତେବେଳେ ସାଇକେଲ ଚଢ଼ୁଥିଲୁ ସବୁ ଦେଖୁଛୁ, ହାଫ୍ କିଲୋମିଟର ପଳେଇଯିବ ତୁମେ ପଳେଇଯିବ ସେ ଆଉ କାମ କରିବନି, ଦୁଇ ମିନିଟ୍ ମାରୁଥିବ 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 ଫୁଣି ଟିକେ ଲାଗିଯିବ, ଫୁଣି ଗୋଟେ ଗୋଟେ ଟିକେ ନେଇଯିବ ଫୁଣି ଲାଗି, କଣ ତାକୁ କହୁଛ ଫେବୁଲ ନା କଣ, ସେ କଟିଗଲେ ଯାହା ଅବସ୍ଥା, ଅଧା କଟିଲେ ଯାହା ଅବସ୍ଥା ଆମ ଜୀବନ ର ସେୟା। କେତେବେଳେ ତ ଧରୁଛି ଧରୁଛି, ପୁରା ଧରିଲାନି, ପୁରା ଗାଡି ଠିଆ ହେଲା, ପୁଣି କେତେବେଳେ ଟିକେ ଅଧା ଧରୁଛି, ଟାଣି ନେଇଗଲା, ପୁଣି ଅଟକିକି ରହିଗଲା। ଲୋଡ୍ ଟାଣୁଛି ସିଏ ନା, କନେକ୍ଟର କଣ, କନେକ୍ଟର ଦେଖାଯାଉଛି, ସବୁ ଲାଗିଛି, ପେଡ଼ଲକୁ ଲାଗିଛି, ସେ କଣ ସେ ଚେନ୍ ସବୁ ଲାଗିଛି, ସେ ଚେନ୍ ଲାଗିଛି ପଛ ଚକାକୁ, ଆଗ ଚକାକୁ, ବ୍ରେକ୍କୁ, ସବୁ ଲାଗିଛି। ସେଟା ତ କାମ ନ କଲେ ଗଲା, ଗାଡ଼ି ଅଟକି ରହିଲା ଆଉ କଣ। ଏ ପରମ୍ପରାର ଶିକ୍ଷା ହଉଛି ଏ କୃଷ୍ଣଦାସ ବୋଲି କେମିତି ବିଶ୍ୱାସ ଆସିବ, ସିଏ ହେଇପାରିବେନି, କେବେ ହେଇପାରିବେ। ଭୟ ଖାଲି ସେଇ ଖାଲି ବଞ୍ଚିବାର ଭୟ ତୁମ ଘାରିଯିବ। କୃଷ୍ଣଦାସ କଣ, କୃଷ୍ଣଦାସର ବଞ୍ଚିବାର ଭୟ ଅଛି ନା ମରିବାର ଭୟ ଅଛି? ଯେ ଭଗବାନଙ୍କର ଦାସ ତାର ବଞ୍ଚିବାର ଭୟ ଅଛି ନା ମରିବାର ଭୟ ଅଛି? ତାର ନା ଭିକାରୀ ହେବାର ଭୟ ଅଛି ନା ରାଜଦଣ୍ଡ ପାଇବାର ଭୟ ଅଛି? ସେ କଣ ତାର ଭୟ କଣ, ତ ସେ କଣ ଭୟ, ସେ ଭଗବାନଙ୍କ ଦାସ ହେଇଗଲା। ଆଉ ତାର ବଞ୍ଚିବାର ଗୋଟେ କଣ ଡର ରହିବ, ମୁଁ କୋଉଠି ବଞ୍ଚିବି, କେମିତି କଣ କରିବି, ଜାଗା ଖଣ୍ଡେ ରଖିବି, ମଠ ଗୋଟେ କରିବି, ଟଙ୍କା ପଇସା ରଖିବି, ସେ ତାର କଣ କୃଷ୍ଣ ଦାସ ହେଲା? ଭଗବାନଙ୍କର କଣ ସେ ଦାସ ହେଲା? ଶୁଦ୍ଧ ମାୟାର ଦାସ, ଗୁରୁଦେବ କୁହନ୍ତି ସବୁ ମାୟାର ଦାସ। ଏଟା ତ ମାନସିକ ଜିନିଷଟା ନୁହେଁ, ମାନସିକର ବିଚାରଧାରା ଜିନିଷ ନୁହେଁ ନା, ପରମାତ୍ମା ହୃଦୟ ଭିତରେ ଅଛନ୍ତି ନା, ସେ ଜାଣିଦେଉଛନ୍ତି ସବୁ। ପ୍ରଥମ ପଏଣ୍ଟରୁ ମିଶି ହେଇଗଲା, ଜୀବନର ସମସ୍ତ ପ୍ରକାର ସମସ୍ୟାର ଆରମ୍ଭ ଏଇଠି ହେଇଯାଏ। ଏଇ ଯେଉଁ ନନ୍ଦ ମହାରାଜଙ୍କ ଠାରୁ ଆସିଲା ସେ ପଏଣ୍ଟଟା, ଯେତେପର୍ଯ୍ୟନ୍ତ ଆମେ ପରମ୍ପରାର ଶିକ୍ଷା ଉପରେ, ପରମ୍ପରାର ପନ୍ଥା ଉପରେ ପୂର୍ଣ୍ଣ ଆମେ ଶରଣାଗତ ନ ହେଇପାରିଲେ, ସବୁ ପ୍ରକାର ସମସ୍ୟାର ଉଦ୍ଭବ ସ୍ଥାନ ସେଇଠୁ, ସେଠୁ ତିଆରି ହେଇଗଲା ମନ, ତାର ଗୋଟେ ଚିଟିଂ ଧର୍ମଟା ଶିଖିଗଲା। ଧର୍ମଟା ରଖିଥିବ କିନ୍ତୁ କ'ଣ କହିଯିବ, କପଟ ଧର୍ମର ଆଶ୍ରୟ ମନ ନେଇଗଲା, ଆଉ ତୁମେ ସଦ୍ଧର୍ମକୁ ଫେରିପାରିବ ନାହିଁ। ସବୁଥିରେ କପଟ ତୁମେ ଆଶ୍ରୟ କରିକିରି ଖେଳିବାକୁ ପଡ଼ିବ, ଖେଳି ଖେଳି ତୁମେ ଲାଇଫ୍ଟା, ତୁମେ ଜାଣୁଥିବ ମୁଁ କ'ଣ କରୁଛି। ଆଉ ଭଗବାନଙ୍କ ଆରତୀକି ଆସିଲେ ଆରତୀରେ ଉଲ୍ଲାସ ନାହିଁ, ସେବା କଲେ ଉଲ୍ଲାସ ନାହିଁ, କଥା ଶୁଣିଲେ ଉଲ୍ଲାସ ନାହିଁ, କୌଣସି କଥାରେ ଗୋଟେ ଉଲ୍ଲାସ ଆସିବନି। କାହିଁକି ତୁମ ପ୍ଲେଟା ମନ ଗୋଟେ ଶିଖିଗଲା କ'ଣ ଚିଟିଂଟା। କାରଣ ବାରମ୍ବାର କାହିଁ କହିବେ ସରଳ ତ ହେଲ ନାରେ, ସରଳ ତ ହେଲ ନାରେ, ସେ ବାରମ୍ବାର କାହିଁ କହିବେ ତୁମେ ସରଳ ହୁଅ, ସରଳ ହୁଅ, କ'ଣ ସେଇଟା ତା ତତ୍ତ୍ୱଟା କ'ଣ, କ'ଣ ସରଳ ଜଣା ହବ, କ'ଣ ସରଳ? ସେ 40 ବର୍ଷର 50 ବର୍ଷର ହେଲାଣି, 30 ବର୍ଷ ସେ ଭକ୍ତି ଗଲାଣି, ତ କ'ଣ କହିବେ ତୁମେ ସରଳ ହୁଅ, କ'ଣ ତାକୁ ଶିଖେଇବେ ସରଳ ହୁଅ, ଚିନ୍ତା କରୁନା ତୁମେ। ଏ ତାରି ଆଗରେ ତା ପୁଅ ତା ଛୁଆ ସେ ସରଳ, ତୁମେ ବୁଢ଼ାକୁ ଶିଖେଇବ 40 ବର୍ଷର ପିଲାକୁ ଶିଖେଇବ ତୁମେ ସରଳ ହୁଅ, ସରଳ ହୁଅ, କ'ଣ ସେଟା? ସେଥିପାଇଁ ବୈଷ୍ଣବ ବେଳେବେଳେ ଆସୁଛି, କ'ଣ ସରଳ ହେବେ, ମୁଁ କ'ଣ ସରଳ ହେବି, ମୁଁ 40 ବର୍ଷର ହେଲେ କ'ଣ ସରଳ ହେବି? ଏଇଟା ହେଉଛି ସରଳ, ଏଇଟା ହେଉଛି ତୁମର ସରଳତା। କାହିଁକି ସଂସାରରେ ଯାହାର ଯେତେ ବୁଦ୍ଧି ବୟସ ବଢ଼େ ତାର ସେତେ କ'ଣ ହୁଏ, କପଟତା ସେ ବଢ଼ିବ। କାହିଁକି ସେ ଆଉ ସଂସାର ସାଙ୍ଗରେ ଖେଳି ଖେଳି ଗାଇଲା, ସଂସାର କ'ଣ ଧର୍ମ, ସଂସାର ଧର୍ମଟା ହେଲା କପଟତା। ଗୃହେଶ କୁଟ ଧର୍ମେଶ, ଖାଲି ସବୁବେଳେ କପଟ ଯଦି କରିପାରିବ ସଂସାରରେ ବଞ୍ଚିପାରିବ, ସ୍ତ୍ରୀ ଗୋଟେ କଥା, ପୁଅ ଗୋଟେ କଥା, ବୁଲେଇ ଚାଲେଇକି ଖାଲି ସଂସାରକୁ କ'ଣ ଚଳେଇବ, ସେ ସାପ ଖେଳିଲା ଭଳିଆ, ତାହେଲେ ସଂସାରଟାକୁ ତୁମେ ସେଟ୍ କରିପାରିବ। ସଂସାରଟା ଯେତେ ତୁମ ବୟସ ବଢ଼ିବ ସେତେ ତୁମେ କପଟ ଶିଖିଯିବ, କାହା କ'ଣ କହି କେମିତି ପେଚ ପକେଇ ଚଲେଇବ ସଂସାରଟା। ସେ ଆଉ ସିଧାସଳଖ କହିବେ ତୁମ ବାଟାପିଟା କରିବେ ଆଉ ମିଶିକି ଠୁକିବେ ତୁମକୁ, ତେଣୁ ବୟସ ସଂସାର, ସଂସାର ଯେତେ ବୟସ ବଢିବ ସେତେ କପଟ ଜିନିଷଟା ଆସି ଶିଖିଯିବ। ଚାଲାକ ହେଇଗଲା ନା ବିଭିନ୍ନ ସମସ୍ୟାର ସମାଧାନ ପଡ଼ିକି ସେ, ଆଉ ଭକ୍ତି ଯୁଗରେ କ'ଣ ଅପୋଜିଟ୍ଟା, ପୁରା ବିପରୀତଟା। ଏଠି ସାଧୁଗୁରୁଙ୍କର କଥାକୁ ଆଶ୍ରୟ କଲା ପରେ, ମାନେ ପ୍ରସେସଟା ଏଇଟା ଆମର, ସାଧୁଗୁରୁଙ୍କର କଥାକୁ ଗ୍ରହଣ କରିଦେଲା ପରେ ହୃଦୟରେ ବିଶ୍ୱାସଟା ବଢ଼ିଯାଏ, ସରଳତାଟା ବଢ଼ିଯାଏ। ମୁଁ ଟିକେ ନାମ କରିଦେଲେ ମୋତେ ଏଇ ଫଳ ମିଳିଲା, ମୁଁ ଟିକେ ଗୁରୁଙ୍କ କଥା ମାନିଲେ ଫଳ, ତାର ବଢି ବଢିକା ଚାଲିବ କ'ଣ ସରଳତା। ଆଉ ସେଇଟା ତ ପ୍ରଥମ ପଏଣ୍ଟରୁ ମିଶେଇଗଲା, ବଢ଼ିଲା ତୁମର ପୁଣି ସେ ସଂସାର ଧାରଣା ପଳେଇଲା ଆଉ କ'ଣ, ସେ ତିଲକ ଚାଲିଛି, ମାଲି ଚାଲିଛି, ସବୁ ଚାଲିଛି, ହରିନାମ ଚାଲିଛି, ଦେହର ବ୍ୟକ୍ତି, ଆରେ ସରଳ ଗୋଟେ କାହିଁ ମୁଣ୍ଡରେ କେତେ ପଶୁନି, ସବୁ ତ ଗଲା ତୁମର, ତୁମର ଯେତେ ପଢ଼ା ହଉଥିବ ଯାହା କୁହନ୍ତି, ଡାଣ ହାତରେ ଲେଖୁଛ, ବାଁ ହାତରେ ପୋଛୁଛ, ଆଉ କ'ଣ ସେ ଛୁଆ ଦେଖୁନି ଓଆ ଲେଖିସାରିକି ସେ ପ୍ୟାଣ୍ଟରେ, ସେ କ'ଣ ସେଇଟା ସେ ଚକ୍ର ସେ ପ୍ୟାଣ୍ଟରେ ପୋଛିଦେବେ, ଛେପ ମାରିଦେଇକି ତାକୁ ପୋଛି ଦେଉଥିବେ, ସେ ଛୁଆ ଯେମିତି କ'ଣ ତା ଲେଖିଲା ସିଏ ପୋଛିଲା ସିଏ ଲେଖ, ତାହେଲେ ପାଠପଢ଼ା ସରିଲା ବେଳେ ଦେଖିଲା ବେଳେ ତା ଦେହ ହାତରେ ସବୁ ଲାଗିଥିବ ଚକ୍, ଯେ କହିବେ ସେ ମହାନ ପଣ୍ଡିତ, ସେ ଆଉ କିଛି ରଖିନି, ସେ ଲେଖିକି ସବୁ ସାରିଦେଇଛି, ତାର ଲେଖା କ'ଣ, ତାର ମୂଲ୍ୟ ତୁ ତ ନିଜେ ଲେଖିଛୁ, ନିଲେ ପୁଛୁଛୁ ନା ମାଷ୍ଟରକୁ ନମ୍ବର ଦେଇଛି ନା ମାଷ୍ଟରକୁ ପରୀକ୍ଷା କରିଛି। ଆମ ଜୀବନଟା ସେ ପ୍ରସେସଟା ଦେଖାଏ, ଜଳ ଜଳ କରିକି ଏଇଟା ଦେଖା ହେଲା ବେଳେ ଲେଖୁଛି ଆଉ ବାହାର ଦୁନିଆ ଏ ଦୁନିଆଟା, ବାହାର ଦୁନିଆରେ ସେଇଆ ନା, ଆଉ ବାହାର ଦୁନିଆ ଯିଏ ଯେତେ ପାଗଳିଆ ବୁଢ଼ା ହେଇଯିବ ତାର ସେତେ ବୁଦ୍ଧି, ସେ ଜାଣି ସଂସାର ଟିକେ ଟିକେ ସବୁ ବୁଦ୍ଧି ଶିଖିଛି ନା, ତାଙ୍କ ଦ୍ୱାରା ବହୁତ ପ୍ରକାର ବୁଦ୍ଧି ଶିଖି, କାହାକୁ କେମିତି କୁହା ହବ, କୋଉଠି କଣ କରା ହବ, କାହାକୁ ଠକା ହବ, କାହାକୁ କଥା କୁହା ହବ, ସେ ସବୁ ପ୍ରକାର ବୁଦ୍ଧି ସବୁ ଜାଣେ, କାରଣ ସେ ବୁଦ୍ଧି ଶିଖି ଟିକେ ଟିକେ ଆଇଲାଣି। ଏଠି ସେଟା ଓଲଟା, ଏଠି ଆମେ ଆସୁଛେ ଭକ୍ତି ଯୋଗରେ ଆଗେ କଣ, ପ୍ରଥମରୁ ଗୋଟେ ସରଳ ଆରେ ସାଧୁଗୁରୁଙ୍କ ପାଖରେ ସରଳ, ସେ ପଏଣ୍ଟଟା ମିଶ ହେଇଗଲା ଆଉ, ଯେ କପଟିଂ ହାବଡ଼ରେ ପଡ଼ିଗଲ, ତୁମେ ଆଉ ସାଧୁଗୁରୁଙ୍କ ସେବାକୁ ସରଳରେ ଗ୍ରହଣ କଲନି, ତାପରେ ତୁମର ରିଏଲାଇଜେସନ ଆସିପାରିଲାନି ଆଉ କ'ଣ, ଯେତେବେଳେ ସାଧୁଗୁରୁଙ୍କ ସେବା କରିକି ରିଏଲାଇଜେସନ କ'ଣ ଅନୁଭବଟା ତୁମର ନ ଆସିପାରୁଛି, ତୁମର କପଟଟା ଆଉ କ'ଣ କରିବ, ତୁମେ ତୁମେ କିଛି ଗ୍ରହଣ କରିପାରିଲନି, କିଛି ଗୋଟେ ରେଜଲ୍ଟ ମିଳୁନି, ଯୁଆଡ଼େ ଗୋଟେ କପଟକୁ ଆଶ୍ରୟ କରିବ ଆଉ କ'ଣ, ଆଉ ସେଇଟା ତ ବୁଢ଼ି ବୁଡ଼ିକା ଚାଲିଲା ଆଉ କ'ଣ, ଚାଲିଲା ପରେ ତୁମେ ଆଉ କ'ଣ କରିବ, ଆଉ ତୁମେ ତ ଆଉ ଛାଡ଼ିପାରିବନି, ଜାଣିଦେଲଣି ଧର୍ମ ଭକ୍ତି ପଥ, ଏଣେ ସୁକୃତିଟା ପୂର୍ବରୁ ଅଛି, ପୂର୍ବରୁ ସୁକୃତି ତୁମକୁ ଠେଲୁଛି, କାହିଁ ତୁମେ ଏଇଟା ରାସ୍ତା ରହିବାକୁ ପଡ଼ିବ, ମାଇନୋରିଟି ଇଣ୍ଡିପେଣ୍ଡେଣ୍ଟ ତୁମର ସ୍ୱତନ୍ତ୍ରତା ରହିଛି, ସ୍ୱତନ୍ତ୍ର ତୁମେ ତୁମେ ଅପବ୍ୟବହାର କରିଦେଲ ଆଉ କ'ଣ କରିବ, ପୂର୍ବ ସୁକୃତି ଥିଲେ ବି ସବୁବେଳେ ମନେ ରଖିବାକୁ ପଡ଼ିବ, ଜୀବର ସବୁବେଳେ ସ୍ୱତନ୍ତ୍ରତାର ଗୋଟେ ମାଇନୋରିଟି ଇଣ୍ଡିପେଣ୍ଡେଣ୍ଟଟା ରହିଛି, କ'ଣ କହିବ, ନିଜର ସ୍ୱତନ୍ତ୍ରତାଟା ରହିଛି, ସେଇଟା ସବୁବେଳେ କାମ କରୁଛି, ତାପରେ ଭଗବାନ ହସ୍ତକ୍ଷେପ କରିବେନି, ସେଇଟା କେତେବେଳେ ଭଗବାନ ହସ୍ତକ୍ଷେପ କରିବେ, ଯେତେବେଳେ ଜଣେ ଶରଣାଗତ ହବ, ଶରଣାଗତ ହେଇଗଲା ମାନେ ତାର ମାଇନୋରିଟି ଇଣ୍ଡିପେଣ୍ଡେଣ୍ଟ କ'ଣ ରହିଲା, ସେ ତା ନିଜ ସ୍ୱଇଚ୍ଛାରେ ଦେଇଦେଲା, ସେତେବେଳେ ଭଗବାନଙ୍କୁ ଆଉ ଛାଡ଼, ଇଏ ମୋର ଶରଣାଗତ ହେଲା, ଇଏ ଦାୟିତ୍ୱଟା ମୁଁ ନେବି, ତା ପୂର୍ବରୁ ଭଗବାନ କିଛି କହିବେନି, ତୋର ଯେମିତି ଯାହା କରିବ ତୋର ସେମିତି ଫଳ ପାଇବ, ଜୀବନର ସମସ୍ୟାଟା ଏଇଠୁ ଆରମ୍ଭ ହେଇଯାଏ, ବକ୍ର ପଥର ଆମେ ଚାଲି ଆସିଲେ, ଆଉ ସେଇଟା ଦିନକୁ ଦିନ କେବଳ ଆମକୁ କ'ଣ କରିବ, ମନ ତାର ସବୁବେଳେ ଗୋଟେ କପଟତା ଆଶ୍ରଣ, ଯେଉଁ ନାମ କଲାବେଳେ ହରି ସେବା କଲାବେଳେ ସବୁ କଲାବେଳେ ମନ ଆଉ କୌଣସି କଥାରେ ତୁମକୁ ସପୋର୍ଟ କରିବାକୁ ଦେବ, ସବୁବେଳେ ଗୋଟେ କ'ଣ କରିବ, ଯେମିତି ଛୁଆ ଥରେ ପଇସା ନେଇ ଖାଇଦେଇଛି ମିଛ କଥା କହିଦେଇଛି, ତାର ଗୋଟେ ବାଟ ପାଇଗଲା, ଠକେଇବାର ଗୋଟେ ବାଟ ପାଇଯାଏ, ମନ ସବୁବେଳେ ଆଶ୍ୱାସନା ଦେଇଦେଉଥିବ, ମନ ମନ ଦେଲେ ବାପାକୁ ଠକେଇ ଦେଲା, ସେ ଛୁଆଟି ଦେଲେ ବାପାକୁ ଠକେଇ ଦେଲା, କ'ଣ ପାଇଗଲା, ତାର ବଳ ପାଇଗଲା, ଯେ ବାପାକୁ ମୁଁ ଠକେଇ ଦେଲି, ବାପାକୁ ମୁଁ ଠକେଇ ଦେଲି, ତାହେଲେ ମୁଁ ସମସ୍ତେ ଠକେଇ ଦେଇପାରିବି, ମନ ଯେମିତି ଜାଣିଦେଲା ଆମ ମନରେ ସେମିତି ଆମକୁ ଠକେଇ ଦିଏ, ଏଇ ଗୋଟେ ଏଇଟାକୁ ଚିଟିଂ ଧର୍ମ ପରିଗଲେ ଆଉ କ'ଣ, ଆମ ତ କେହି ଜାଣିପାରୁନାହାନ୍ତି, ମୋର ତ ଆଉ କିଛି ମାନେ, ମୁଁ ତ ଏଇଟା କରିଦେଉଛି ଏହା ହେଉଛି ସରିଲା, କି ପରମାତ୍ମା ହୃଦୟ ଭିତରେ ଅଛନ୍ତି ସେତେବେଳେ, ଆଉ କ'ଣ ଭଗବାନ ମୋ ହୃଦୟ ଭିତରେ ଅଛନ୍ତି, ଆଉ ଏ ଜ୍ଞାନ ଆସିଲା କି, ପୁରା ତ ସେ ପଏଣ୍ଟଟା ମାଇନସ୍ ହେଇଯାଇଛି, ମୋ ହୃଦୟରେ ଭଗବାନ ଅଛନ୍ତି ସେ ପଏଣ୍ଟ ଆଉ ଟୋଟାଲ, ଆଉ ଭଗବାନ ଅଛନ୍ତି ଏଣେ ବିଗ୍ରହଙ୍କୁ ପ୍ରଣାମ କରୁଥିବ, ଭଗବାନଙ୍କ ସେବା କରୁଥିବ, କିନ୍ତୁ ହୃଦୟରେ ମୋର ଭଗବାନ ଅଛନ୍ତି, ସେ ମୋର ସମସ୍ତ କାପଟ୍ୟ ସମସ୍ତ ମୋର ସ୍ଥିତିକି ସେ ଜାଣୁଛନ୍ତି, ସେଇ ପଏଣ୍ଟଟା ଆଉ ମନରେ ନଥିବ, ସରିଲା ତ ଆଉ କ'ଣ, ଏ ଗୋଟିଏ ଜିନିଷ ଆସରଳ କ'ଣ, ଆସରଳତା ଯୋଉ ପାଉଛୁ, ସରଳତା ସରଳତା ସରଳତାରେ 40, 50, 60, 50 70 ବର୍ଷ ବୁଢ଼ା ବୟସ ହେଇଗଲାଣି, ପୁଣି କ'ଣ ସରଳତା ଗୋଟେ କ'ଣ ଶିଖା ହବ କାହାକୁ, କ'ଣ ସରଳତା ମାନେ କ'ଣ, ସେ ବୟସରେ କ'ଣ ତାକୁ ଆଉ ସରଳତା ଶିଖା ହବ, ସେଟା ଗୋଟେ କୋର୍ସ ଅଛି କି ସରଳତା କୋର୍ସ, ନା କିଛି ଫର୍ମୁଲା ଅଛି, ତୁମେ ଏମିତି କହିଦେଲେ ତୁମେ ତା ଭିତରୁ ତ ସେଟା ଆସୁନି ନା, କାହିଁକି ତା ମନ କପଟକୁ ଆଶ୍ରୟ କରି ସେ ପିଲାଟା ଯେମିତି ଶିଖିଗଲା, ସବୁ ଶିଖିଗଲା, ସେ ପାଠ ପଢ଼ା ପଡ଼ିବା ପିଲା ଯେମିତି ସୀତାର ଶିଖିଗଲା ବାଟ, ତ ସେ କପଟା ଆଶ୍ରୟ କରିକି ଯେଉଁଟା ଲାଷ୍ଟ ଷ୍ଟେଜ୍ରେ ଯେଉଁଟା କରିବ ସେଟା ବି ଭୁଲ ହବ, ଯେ କପି କରିକି ଆଣିଲା 35 ପେଜ୍ରୁ 40 ପେଜ୍ 30ରୁ 35 କରିବା କଥା, ସେ ପଢ଼ିନି ମୋଟେ ଆଉ ଭୁଲ କରିବ, ମନୁଷ୍ୟ ସେ ସାଧୁଗୁରୁଙ୍କର ବାକ୍ୟକୁ ଆମେ ଗ୍ରହଣ କରିବା ସବୁବେଳେ ଗ୍ରହଣ କରିପାରୁନେ, ଶାସ୍ତ୍ର ବାକ୍ୟକୁ ଆମେ ଗ୍ରହଣ କରିପାରୁନେ, ତ ମିଶି ହେଇକି ଚାଲିଲା ଆଉ ଲାଷ୍ଟ ଆଡ଼କୁ, ତୁମେ ଯାହା ଯେତେବେଳେ କିଛି ଗୋଟେ ବୟସ ହେଇଗଲାଣି, ମୁଁ ଭଜନ କରିବି ଯାହା କରିବ, ତୁମେ ଯାହା ସବୁ କରିବ କ'ଣ କରିବ, ଭୁଲ କରିବ, ମିସ୍ ପଏଣ୍ଟ ହେଇଯାଇଛି ପ୍ରଥମ, ସେଥିପାଇଁ ପୁଣି ସେ ମନଧର୍ମ ଭିତରେ ମନ ଟାଣି ନେଇ ପଳେଇବ, ସେଥିପାଇଁ ଶାସ୍ତ୍ର କହିଦେଲେ ଗୁରୁ ମୁଖ ବୁଦ୍ଧ ବାକ୍ୟ ଅଛି ତେତେ କରିବା ହେଇକି ଆର ନା କରିବ ମାନେ ଆଶା, ଶ୍ରୀଗୁରୁ ଚରଣର ଏଇଥି ଉତ୍ତମ ହେଉଛି ଜି ପ୍ରସାଦ, ତୁମେ କାହିଁ ଆଶା କଥା ଚିନ୍ତା କରୁଛୁ, ମୋର ଏଇଟା ଦରକାର, ମୋର ଏହା ଦରକାର, ମୋ ଲାଇଫରେ ଏହା ଦରକାର, ଆରେ ଏସବୁ କ'ଣ, ଏସବୁ ସିଦ୍ଧାନ୍ତ ହିଁ ନୁହେଁ, କର୍ମଟାକୁ ପୁଣି ଭୁଲି ଯାଉଛ, ତୁମେ ଯେଉଁଟା ଆଶା କରୁଛ ତୁମର ତ କର୍ମୀଠାକୁ ହିଁ ନ ହେଇଗଲ, ତୁମର ଜାଣିବା ଦରକାର ତୁମର କର୍ମଫଳ ଅଛି ନା, ତୁମେ କ'ଣ ଚତୁର ହେଇଗଲେ ଚାଲାକ ହେଇଗଲେ ବା କିଛି ଗୋଟେ ଜାଣିଦେଲେ ତୁମର କର୍ମଫଳଟା ତୁମକୁ ହିସାବରେ ତୁମକୁ ମିଳିଯିବ କି, ତୁମେ ତ କର୍ମଫଳ ଯେଉଁଟା ମିଳିବାର ସେଇଟା ମିଳିବ ନା, ଚତୁର ହେଲେ କି ତୁମକୁ ଛାଡ଼ିଦେବ ନା କ'ଣ ଜମାରାଜ, ନା ଚତୁର ହେଲେ ତୁମ କର୍ମ ତୁମକୁ ଛାଡ଼ିଦେବ, କର୍ମ ନର୍କର ବି ଛାଡ଼ିବନି ତୁମକୁ ବାପା, କର୍ମ ନର୍କର ତୁମକୁ ଛାଡ଼ିବନି, ସେଠି ବି ତୁମକୁ ଘାଟିବ, ସେଟା ବି ସେ ପଣ୍ଡେ ମିଳିଯାଉଛି। ଯେ ପ୍ରସାଦ ପୁରେ ସର୍ବାସ, ପରମ୍ପରାଚାର୍ଯ୍ୟ ଗୁରୁବର୍ଗଙ୍କର ଶିକ୍ଷାକୁ ସମ୍ପୂର୍ଣ୍ଣ ହୃଦୟରେ ମାନନ କଲେ ଶରଣାଗତ ହେଇଗଲେ ଆଚାର୍ଯ୍ୟଙ୍କ ନିକଟରେ, ତାପରେ ଆଉ ଆଶା କଣ ଗୋଟେ ରଖିବା? ତାଙ୍କ ଚରଣରେ ମତି ରହିଲେ ସବୁ ଆଶା ତୁମର ପୂରଣ ହବ ଜୀବନରେ। କେତେ ସରଳ ପଏଣ୍ଟ ଦିଆଗଲା, ଗୁରୁ ବୈଷ୍ଣବଙ୍କର ପରମ୍ପରା ଆଚାର୍ଯ୍ୟ ସବୁବେଳେ ଯିଏ ଆଚାର୍ଯ୍ୟମାନଙ୍କୁ ପରମ୍ପରା ଆଚାର୍ଯ୍ୟମାନଙ୍କୁ ସବୁବେଳେ ବରଣ କରୁଛି ହୃଦୟରେ, ତାର କଣ ଆଶା ଗୋଟେ କଣ ରଖିବ? ତା ଆଶା ସବୁ ପୂରଣ ହେଇଯିବ। ଯେ ପ୍ରସାଦେ ପୁରେ ସର୍ବ ଆଶା, ସର୍ବ ଆଶା ଲେଖିଦେଲେ କେତେ ସରଳ, ସରଳରେ ବୈଦିକ ସିଦ୍ଧାନ୍ତର ସବୁ ଜିନିଷ ଆଣି ଥୋଇଦେଲେ। ଆରେ ଏଇଟା ମୁଁ କହୁ ଲାଷ୍ଟ ପୁଣି କହୁଛି, ଏଇଟା ମୁଁ କହୁନି, ବେଦେଗାଏ ଯାହାର ଚରିତ। ଏଇ ଯେଉଁ କନକ୍ଲୁଜନ୍ ମୁଁ ଦଉଛି, ଯେଉଁ ସିଦ୍ଧାନ୍ତ ଗୁଡିକ ଦଉଛି, ଏଇଟା ମୋର ଉପନୟନ କିଛି ନୁହେଁ, ସେ ବେଦଗାଏ ବେଦ ଏଇଟା କହିଛି। ଏଇଟା ନନ୍ଦ ମହାରାଜଙ୍କର ଶିକ୍ଷାରୁ ଆମେମାନେ ଏଇଟା ଉତ୍ପ୍ରେକ୍ଷା ଭାଗବତରୁ ଭାଗବତ କହୁଛନ୍ତି। ତେଣୁ ନନ୍ଦ ମହାରାଜ ବଡ଼ ଦୃଢ଼ ଚିତ୍ତରେ ଭଗବାନ କୃଷ୍ଣଙ୍କୁ ଏହି ଜିନିଷ କହୁଥିଲେ ଯେ ଆମର ଏଇଟା ପରମ୍ପରାର କଥା, ଇନ୍ଦ୍ର ଯେହେତୁ ବର୍ଷାମାନଙ୍କର ଅଧିପତି, ତେଣୁ ତାଙ୍କୁ ଯଜ୍ଞ କରିବାକୁ ପଡ଼େ। ଆମେ ହେଉଛେ ବୈଶ୍ୟ, ତେଣୁ ବୈଶ୍ୟର ବୈଶ୍ୟମାନଙ୍କର କୁଳଧର୍ମ ହିସାବରେ ଆମେ ଯଜ୍ଞ କରୁଛେ, କିନ୍ତୁ କୃଷ୍ଣ ନିରାକରଣ କରୁଛନ୍ତି ଲୌକିକ ମତକୁ ନେଇ, କର୍ମବାଦକୁ ନେଇ। କାଲି ଶୁଣୁଥିଲେ କିଭଳି କର୍ମବାଦରେ ବହୁତ ବଡ଼ ସିଦ୍ଧାନ୍ତ କୃଷ୍ଣ ସ୍ଥାପନ କରୁଛନ୍ତି। କିମାନେ ନିନ୍ଦ୍ର ରୂପେଣ ଭୂତାନାମ ସ୍ୱକର୍ମ ନୌଆର୍ତ୍ତିନାମ ଅନୁସେନା ଅନ୍ୟତମ କରତୁମ ସ୍ୱଭାବ ବିହିତମ ନୃଣାମ। ଇନ୍ଦ୍ରଙ୍କୁ କଣ ପୂଜା କରିବା ଦରକାର? କୃଷ୍ଣଙ୍କର କହିବା କଥା ପୂର୍ବର ସଂସ୍କାର ହିସାବରେ ଗୋଟେ ବ୍ୟକ୍ତିର ସ୍ୱଭାବ ଆସିବ। ପ୍ରକୃତ ଯଦି ଭଗବାନଙ୍କର ଭକ୍ତିରେ କାଟି ଦିଆଯିବ, ସେଇଟାକୁ ସବୁବେଳେ ସତ୍ୟ କର୍ମଟା। ଜଣେ ବି ଦେଖନ୍ତି ଦୁଇଟା, ଗୋଟେ ବାପରେ ଦୁଇଟା ପୁଅ ହେଇଥିବ, ଗୋଟେ ଛୁଆ କହେ ବହି ବହି ଧର ପାଠ ପଢ଼ରେ, ସେ ସାଙ୍ଗେ ସାଙ୍ଗେ ପଳେଇ ଆସିକି ପାଠଟା ପଢିବ। ସେ ଆଉ ଗୋଟେ ଛୁଆ କହୁଥିବ ସେ ତାର ଖେଳୁଥିବ, ତାକୁ ବାଡ଼ା, ତାକୁ ପିଟେ, ତାକୁ ଆଣିକି ବସା। ସେ ମା ବେଳେ ବେଳେ କହେ ତୁ କୋଉଠି ଥିଲୁ କି ଜାଣି ଏଠି ଜନ୍ମ ହେଲୁ, ମୋରି ପାଖରେ ଆସି। ମା ବି ଜାଣିପାରେ ନା, କିନ୍ତୁ ସିଏ ଗୋଟେ ଛୁଆ ଦେଖିଥିବ ବସିକି ପାଠ ପଢୁଛି, ଖାଉଛି, ତାର କିଛି ନାହିଁ, ତୁ କୋଉଠି ଥିଲୁ କି ନା ଆଇଲୁ, ମା ବି ବୁଝିପାରେନି ଏଭଳିଆ ଛୁଆ କେମିତି ମୋତେ ଜନ୍ମ ହେଲା। ସେ ଗାଁ ଗୁଡ଼ିଲେ ଆମେ ସବୁ ମା ବାପା ମାନେ ଏମିତି କଥା କୁହନ୍ତି, ତୁ କୁଆଡ଼ୁ ଆସିଲୁ କେମିତି କି ଜାଣି, ମାନେ ମା ପୁତଙ୍ଗ ହେଇଯାନ୍ତି, କାରଣ ଏହାର ସ୍ୱଭାବଟା ଏମିତି କେମିତି ହେଲା। ଗୋଟେ ପିତାର ସ୍ୱଭାବ, ଗୋଟେ ମାତାର ସ୍ୱଭାବ ଦେଖିବ, ସେ ଛୁଆର ସ୍ୱଭାବ ସମ୍ପୂର୍ଣ୍ଣ ବିପରୀତ ଥିବ, ମା ବାପା ବି ବିଚିତ୍ର ହେଇଯାନ୍ତି। ସ୍ୱଭାବଟା କାହିଁ ହେଉଛି, ଜଣଙ୍କର ସ୍ୱଭାବଟା କାହିଁ ହେଉଛି, ତା ପୂର୍ବର କର୍ମ ଫଳ, କର୍ମ ଅଛି ନା, କର୍ମ ହିସାବରେ ସ୍ୱଭାବ ସ୍ୱଭାବ ଆସିବ, କର୍ମ ହିସାବରେ ସ୍ୱଭାବ। ତ ଜଣେ କହିବ ତାହେଲେ କର୍ମ ହିସାବରେ ଯଦି ସ୍ୱଭାବ ହେଲା, ତା ଅନ୍ତର ପରମାତ୍ମା କଣ କରୁଛନ୍ତି? ପରମାତ୍ମା ଭଗବାନ କୃଷ୍ଣଙ୍କର କହିବା ତାତ୍ପର୍ଯ୍ୟ, ପରମାତ୍ମା କିଛି କରିବେନି। ପରମାତ୍ମା କଣ କରିବେ? ତାର ପୂର୍ବ କର୍ମଫଳକୁ ଦେଖିକି ତାକୁ ସାହାଯ୍ୟ କରିବେ। ପରମାତ୍ମା କେବଳ ନିରପେକ୍ଷ, ଯେମିତି ଜଜ୍, ଏ ଯୋଉ କଣ କୋର୍ଟରେ ହେଡ୍ ବସନ୍ତି, କଣ ତା ଜଜ୍ ବସନ୍ତିନି, ଜଜ୍ ଜଜ୍ କଣ କରିବ? ଜଜ୍ରେ ଚୋର ଶତ୍ରୁ ନା, ଯିଏ ଚୋରି କରିନି ସେ ତାର ଶତ୍ରୁ ମିତ୍ରତା କିଛି ନାହିଁ, ସେ କେବଳ କର୍ମକୁ ଦେଖେ। ଜଜ୍ରେ କଣ କାମ? ସେ ଖାଲି ସାକ୍ଷୀ ଦେଖିବ, ପ୍ରମାଣ ଦେଖିବ, ଦୁଇ ସାଇଡ୍ର ଓକିଲଙ୍କୁ ଦେଖିବ, କଥା ଶୁଣିବ, ସେ କେବଳ ଦେଖିବ କର୍ମଟା କ'ଣ କରିଛି, ଠିକ୍ କର୍ମ କରିଛି କି ଭୁଲ କର୍ମ କରିଛି। ତାର କର୍ମ ସହିତ ମତଲବ, ବ୍ୟକ୍ତି ସହିତ କିଛି ମତଲବ ନାହିଁ। ଜଜ୍ରେ ବ୍ୟକ୍ତି ନାହିଁ, ଇଏ ଇଣ୍ଡିଆନ୍, ଇଏ ଫରେନର୍, ଇଏ ହିନ୍ଦୁ, ଇଏ ମୁସଲମାନ, ଇଏ ଆମ ଗାଁ ଲୋକ, ସେମିତି କିଛି ନାହିଁ ଜଜ୍ରେ। ଜଜ୍ କେବଳ ଦେଖିବ କର୍ମ, ପରମାତ୍ମା ସେଭଳି, ପରମାତ୍ମା କ'ଣ ଦେଖିବେ? କର୍ମ ହିସାବରେ। ପରମାତ୍ମାର କାର୍ଯ୍ୟ କ'ଣ? ଏଠି ସେ କଥା କହୁଛନ୍ତି, ଅନିଶ୍ଚୟ ଅନ୍ୟଥାମ କର ତୁମ ସ୍ୱଭାବ ବି ତମ ପ୍ରଣାମ। ଜୀବ ଯୋଉ କର୍ମ କରୁଛି ତାର ସ୍ୱଭାବ ହିସାବରେ, ସ୍ୱଭାବଟା ତିଆରି ହେଇଛି କେମିତି? ପୂର୍ବର କର୍ମ ହିସାବରେ। ତାହେଲେ ଆମର କ'ଣ ଦରକାର ଅଛି କାହାକୁ ପୂଜା କରିବା? ଆମେ ସ୍ୱଭାବ ହିସାବରେ, ସ୍ୱାଭାବିକ ହିସାବରେ ଆମେ କର୍ମ କରିବୁ। ପରମାତ୍ମା କ'ଣ କରିବେ? ତାହାର କିଛି କାମ ନାହିଁ, ସେ ଭଗବାନ ଜଣେ ଈଶ୍ୱର ଅଛନ୍ତି, ସେ କେବଳ କର୍ମାନୁବର୍ତ୍ତୀ ନ। ଆମେ ଯେମିତି କର୍ମ କରିଛେ ଆମ ସ୍ୱଭାବ ହିସାବରେ ଆମକୁ ଏବେ ସପୋର୍ଟ କରିବେ। ଆମର କ'ଣ ଦରକାର ଅଛି ଇନ୍ଦ୍ରକୁ ପୂଜା କରିବା? କର୍ମ ତଦୈବ କର ତୁ ଅନ୍ତର୍ଯ୍ୟାମୀ ଜୀବନ ପ୍ରେରିତି ନ ତୁ ଅନ୍ୟତଃ ସ୍ୱଭାବ ବିହିତମ କର୍ମ ଅନ୍ୟଥମ କର ତୁମ ଅନ୍ୟତ। ସ୍ୱଭାବ ବିହିତ କର୍ମ କେବେ ହେଲେ ଅନ୍ତର୍ଯ୍ୟାମୀ କହିବେନି, ଅନ୍ତର୍ଯ୍ୟାମୀ କେବେ ପ୍ରେରଣ କରିବେନି, ତୁମେ ଏଇ କାମଟା କର। ତୁମର କର୍ମ ହିସାବରେ ଯେମିତି ଥିବ, ଯାହା ଭୋଗିବାର ଥିବ, ଯେମିତି ସ୍ୱଭାବ, ଯେଭଳି କର୍ମ ତୁମେ କରିବା ଦରକାର, ପରମାତ୍ମା କ'ଣ କରିବ ସେଇ ହିସାବରେ ତୁମକୁ ରାସ୍ତା ଦେଖେ। ତେଣୁ ଆମର ଇନ୍ଦ୍ରଙ୍କୁ ପୂଜା କରିବା କ'ଣ ଆବଶ୍ୟକ ଅଛି? କୃଷ୍ଣଙ୍କର କହିବାର ତାତ୍ପର୍ଯ୍ୟ ହେଉଛି ଏଇଟା, स्वभावतंत्र ही जनम स्वभाव अनुवर्तते स्वभावस्तमिदं सर्वं सदेवासुरमानुषम्। जीव मात्र के स्वभाव अधीन एवं अनुवर्ती देव असुर मानव सहित ये निखिल ब्रह्मांड स्वभाव अवस्थित रही कर्मवाद मत कर्मवाद जो मत रही कौन स्वभाव तंत्र ही जन जीवर जीव स्वभाव बस से गाँ गल बुढ़ी मैंने सब कहते ए सब कहीं नड़ोच अभ्यास सब प्रतिदिन अभ्यास कौन गोटा स्वभाव विहित तंत्र तंत्र ही जनम स्वभाव अनुवर्तते जन ही जीव जंतु हाँ प्रत्येक जीव से स्वभाव अनुसार ही चले गाँ गल बुढ़ी मैंने सब कहते मल्ले स्वभाव जाए लोक गुडा कहते रागि जाए कहते कहले लोक गुडा कौन कहले भी स्वभाव मरीगले स्वभाव जीव अरे मरले कौन स्वभाव जीव तम पूर्वर कर्म हिसाब से स्वभाव हजार थर कहले भी से गोटे कथा बुझीपे से रागि कहते मरीगले स्वभाव जीव स्वभाव तार गई ना पूर्वर कर्म हिसाब से कर्मवाद सत्य केवल ईश्वर जब कृष्ण भजन जब किए किए जन कर स्वभाव बदल स्वभाव के बदल स्वभाव केवल भजन बदल जी भजन न कर पार जी भगवान भजन न कर पारा आ भजन मान पूरा भगवान को कांदी भजन कर प्रार्थना करी साधुगुरु को सेवार लगे यदि परिवर्तन कर स्वभाव परिवर्तन करेंगे देखीचु निजे मठ मंदिर आ चालीस वर्ष पचास वर्ष पर देखीचु से भक्त सहित से स्वभाव से किसी परिवर्तन हो पारे निजर स्वभाव को परिवर्तन कर सहज कर्म हिसाब से ना तुम जमती कर्म अच्छे तुम स्वभाव से आसो तुम कर परिवर्तन तुम कमी कर ये कार्य करेनि ये जो उपदेश किसी कार्य करेनि तुम भाव बहुत किसी शुणीदे तुम स्वभाव परिवर्तन हो जाए बहुत किसी शुणला पर तुम करो तुम कर्म फलटा अच्छे ना कौन सी भगवान भक्ति करा पड़ो प्रार्थना करा पड़ो सेवा करा पड़ो तपर जी भगवान से ग्रहण कले से श्रवण साधु सेवा ये सब सांगे चल सब सब सांगे चल शुणीदे कौन से गोटे लोक जमी जाणीदेला स्वभावटा परिवर्तन होगा पड़ो कार स्वभावटा केमती कर्मर फल हिसाब से परिवर्तन खाली शुणीदेला शुणीदेला जाणीद ये भल जिन कित दिन गए देख लो स्वभाव से सेवा ओडिया से कथा कहते हैं मत जिते मटिव मटे मुझे दरपड़ा काठ आक रागि कहते स्वभाव कथार कहते जिते कहले कौन से दरपड़ा काठ दरपड़ा काठ कौन दरपड़ा काठ अंगार तुम जिते मटिव मटले कौन हो सीटा तो अंगारा अंगार सी कौन जल्द ना कौन ना से काठ हम ना कौन ना जल्द सी कि जब दरपड़ा काठ सी स्वभावटा से स्वभाव कथ लोक कहते ना स्वभावटा गोटे हठात परिवर्तनकार हो पारे शुणीदे भी हमी के हमी शुणा लोकर हमी जाणी लोकर हमी कारण कर्म फल हिसाब से तार स्वभावटा या हम कमी ना ये से भगवान का सेवा कर प्रार्थना कले कृष्ण गुरु कृष्ण प्रसन्नता हे तार कर्म फलटा खंडन है स्वभावटा बदल से कांद मुंड पिटु थमका लोक या लोक से निजे जिते चेष्टा कले भी बहुत जानु थो मोर स्वभाव एम मत भल पाऊना खेल कौन हम से भगवान ये कह स्वभाव तंत्र ही जन स्वभाव मनोवर्त समस्ते स्वभाव अनुवर्ती स्वभाव कौन पूर्वर कर्म कर्म हिसाब से तेरु कृष्ण भगवान कृष्ण को यदि माइनस कर दिया जाए ये सब सत्य कर्म सब सत्य भगवान भक्ति को माइनस कर दिया जाए ये जहाँ ब्रह कौन सब सत्य ये केवल परिवर्तन होजी केवल कृष्णंकर मैंने स्वभाव केबे परिवर्तन हेनी से लोक मैंने आश्चर्य हो जाते ना एते दिन भक्त एते भजन कला कौन है तार अरे कौन भजन कर भजन टा जी हूँ कर्म फल देखा पड़ो ना आम भजन टा कह षोलमाला जप कली तुम षोलमाला जप कल एतदिन कि गोटे जन्म तुम कोड़े वर्ष तीस वर्ष सेवा कल कि कर्म फल के जन्मर से मन रखी ना सेटा को तुम भूली जाऊे ना से कर्म फल बलवान ଆମକୁ ସେ ସ୍ଥିତିକି ନଗଲ କରଫଳଟା କଟି କେମିତି ନା, ତୁମେ ତ ଆଟ୍ରିଷ୍ଟ ନା, ଅସ୍ଥିତି ଜାଣ, ନାମ ଉପରେ ପୂର୍ଣ୍ଣ ବିଶ୍ୱାସ କର, ଅପରାଧରୁ ମୁକ୍ତ ହୁଅ, ନାମ ନାମୀ ଅଭିନ୍ନ ତତ୍ତ୍ୱ ବୋଲି ଜାଣ, ଗୁରୁ ତତ୍ତ୍ୱ ଜାଣ, ନାମ ତତ୍ତ୍ୱ ଜାଣ, କର୍ମଟା କର୍ମ ବଳ କର୍ମଫଳଟା କେତେ ବଳବାନ ସେଟା ଜାଣିବା ଜାଣିବା ଦରକାର ନା, ସେ ପଛରେ ଘେରି ଘେରିକି ତୁମ ଛାଇ ଭଳିଆ ଛାଇଟା କୁଆଡ଼େ ଯିବ, ତୁମେ ଯୁଆଡ଼େ ଯିବ ତୁମ ସାଙ୍ଗରେ, ତୁମେ ଶୋଇଗଲ ମାନେ ଆମେ ତ ଶୋଇଯାଉଛେ, ଲାଇଟ୍ ଲିଭ୍ ହେଇଦେଉଛେ, ଆମେ କ'ଣ ହେଉଛି ଆମର ଛାଇ ଆଉ, ଆରେ ଛାଇଟା ଅନ୍ଧାରରେ ଛାଇଟା ନାହିଁ, କିନ୍ତୁ ଅଛି ନା ତୁମ ପାଖରେ ଆଉ, ଆଲୋ ପଇଲା ମାନେ ଛାଇଟା ଅଛି, କର୍ମଫଳଟା ସେୟା, ଯୁଆଡ଼େ ଯା ତୁମ ପଛେ ପଛେ ଲାଗି ଲାଗି ରହିଛି, ଛାଡ଼ିବନି ତୁମ କର୍ମଫଳ କୁଆଡ଼େ, କେବଳ ଏଇ ଭଗବାନଙ୍କର ଭକ୍ତି, ସେ ବେଳେ ବେଳେ ଭକ୍ତ ସେଥିପାଇଁ ଆଶ୍ଚର୍ଯ୍ୟ ହେଇଯାନ୍ତି, ଆରେ ଏତେ ଦିନ ଭୋଜନ କଲା ଏହା କଲା, ନାଇଁ ଭାଇ କର୍ମଫଳ ବହୁତ ଜଟିଲ, ପୂର୍ଣ୍ଣ ଶରଣାଗତ ନହେଲେ ସୁଖ ଭାବରେ କିଛି ଥିଲେ ତା ପ୍ରତିକ୍ରିୟା ଭୋଗିବାକୁ ପଡିବ ତୁମକୁ, କେତେବେଳେ ସେ ଉଠିବ ତା ହିସାବ ପତ୍ର ନାହିଁ କର୍ମଫଳ, ପ୍ରାରବ୍ଧଟା ପ୍ରାରବ୍ଧ ବହୁତ ବଳବାନ, କେବଳ ଭକ୍ତି ସ୍ତରକୁ ଗଲେ ଅପ୍ରାରବ୍ଧ କୁଟ ବୀଜ ସମଗ୍ର ପ୍ରବିଲି ଅତି କୃଷ୍ଣ ଭକ୍ତି ଚକ୍ରପାଦ ଲେଖିଲେ, ସବୁ ଟିକା ଆଣିକି ସବୁ ଅଜାମ୍ବିଳ ଚରିତ୍ର ଲେଖିଲେ, ଏ ସବୁ ନଷ୍ଟ ହବ, ପ୍ରାରବ୍ଧ ଅପ୍ରାରବ୍ଧ କୁଟ ବୀଜ ଏ ଯେତେ ପ୍ରକାର ସବୁ ରହିଛି, ଯେଉଁଟା ଏଇ ଜନ୍ମରେ ପାପ କଲେନି ଆଉ ତାକୁ ଭୋଗିନେ, ଅପ୍ରାରବ୍ଧ ଏଟା ରହିଛି ସବୁ, ଏ ଯାହା ସବୁ ମନ ଭିତରେ ସଞ୍ଚିତ କ୍ରିୟମାଣ ଯାହା ସବୁ ରହିଛି, ଏ ସବୁ କେବଳ କୃଷ୍ଣ ଭକ୍ତି ଆଚରଣ କଲେ, ଶୁଦ୍ଧ ନାମ ଭଜନ କଲେ, ଅପରାଧ ନ କଲେ, ନହେଲେ କର୍ମଫଳ ରହିବ, ଆଉ କର୍ମଫଳ ହିସାବରେ ସ୍ୱଭାବ ତିଆରି ହେଇଛି, ସ୍ୱଭାବରେ ତୁମେ ବସ ଆଉ, ଆଉ ଭଜନ କ'ଣ, ଆଉ ଭଜନ ଯେତିକି ହେଉଛି ତା ଭିଆ ବେଶୀ ହେଉଛି କର୍ମଫଳଟା, ସେଥିପାଇଁ ସ୍ୱଭାବଟା ପରିବର୍ତ୍ତନ ହେବନି, କୃଷ୍ଣ ତ କର୍ମଫଳକୁ ଖଣ୍ଡନ ନ କଲେ ତ ସ୍ୱଭାବ ପରିବର୍ତ୍ତନ ହେବନି, ଆଉ ସେ ତ ଅନ୍ତର୍ଜନ୍ମ ହୃଦୟ ଭିତରେ ରହିଛନ୍ତି ନା, ସେ ପ୍ରେରଣା କେଉଁଠୁ ଆସିବ ତୁମର, ତୁମେ ଶୁଣୁଥିବ ଏଇଟା କରିବା ପାଇଁ, ଶୁଣୁଥିବ ଶୁଣିଥିବ ଜାଣିଥିବ ଏଇଟା କରିବା ଉଚିତ ନୁହେଁ, ସେଇଟା କରିବ କ'ଣ କରିବ, ତୁମର ସ୍ୱଭାବ ସେମିତି ରହିଛି, କେବଳ କୃଷ୍ଣ ଆଉ ଭଗବାନଙ୍କର ଭକ୍ତି, ଏ ପ୍ରଭୁଙ୍କର ନାମ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ, କମ୍ସେ କମ୍ ନାମାଭ୍ୟାସ ସ୍ତରକୁ ଆସିଲା ପରେ ଯାଇ ପ୍ରାର୍ଥନା ନାଶ ହବ, ନହେଲେ ତା ତା ପୂର୍ବରୁ ପ୍ରାର୍ଥ କେବେ ଯିବନି, ଏ ତ ଶାସ୍ତ୍ର ସିଦ୍ଧାନ୍ତ, ସ୍ୱଭାବସ୍ତମିଦମ ସର୍ବମ ସଦୈବ ଅସୁରମାନୁଷମ, ସ୍ୱଭାବରେ ସମସ୍ତେ ବସ, କିଏ କିଏ ଦେବ ଅସୁର ମାନବ, ତିନି ଜଣଙ୍କ କଥା କହିଦେଲେ ଭଗବାନ କୃଷ୍ଣ, ଦେବତା ହିସାବରେ ଦେବତା ହୁଅନ୍ତୁ ଅସୁର ହୁଅନ୍ତୁ ମାନବ ହୁଅନ୍ତୁ, ସମସ୍ତେ କାହାର ବସ, ସ୍ୱଭାବର ବସ, ସ୍ୱଭାବ କେମିତି ତିଆରି ହେଇଛି, ପୂର୍ବର ସଂସ୍କାର ବସ, ପୂର୍ବର ସଂସ୍କାର କେମିତି ତିଆରି ହେଲା, କର୍ମ ହିସାବରେ, ଆମର କ'ଣ ଅଛି ତା ଆଉ ସମ୍ପର୍କ କ'ଣ ଦେବତାମାନଙ୍କ ସହିତ ରହିଲା, ଆମେ ତ କର୍ମ କରିଛେ, କର୍ମ ହିସାବରେ ସଂସ୍କାର ହେଇଛି, ସଂସ୍କାର ହିସାବରେ ପୁଣି କର୍ମଟା କରୁଛେ, ସ୍ୱଭାବ ହେଉଛି କର୍ମ କରୁଛେ, ଭଗବାନ ଅଛନ୍ତି ଅଛନ୍ତି ଅନ୍ତର୍ଯ୍ୟାମୀ, ସେ କ'ଣ କରିବେ ନା କର୍ମ ହିସାବରେ ଆମକୁ ପ୍ରେରଣା ଦେଉଛନ୍ତି, ସେ ତାଙ୍କର କର୍ମ ହିସାବରେ ପ୍ରେରଣା ଦେଉଛନ୍ତି, ପୂର୍ବର ସ୍ୱଭାବ ହିସାବରେ ପ୍ରେରଣା ଦେଉଛନ୍ତି, ଆମର ଇନ୍ଦ୍ର ସହିତ କ'ଣ କାମ ରହିଛି, ପୁରା ଟୋଟାଲ ଭଗବାନ ଟାର୍ଗେଟ୍ କରୁଛନ୍ତି ଇନ୍ଦ୍ରକୁ, ଉଠେଇବାର ଅଛି ଇନ୍ଦ୍ରକୁ କର୍ମବାଦରେ, ଈଶ୍ୱର ଈଶ୍ୱରଙ୍କୁ ଯୋଉ ପୁରା ଉଠେଇ ଦିଅନ୍ତି କର୍ମବାଦୀମାନେ ଏଇ ଏଇ ପ୍ରସେସରେ, ଭଗବାନ ଏଟା ଜଗତରେ ଯେତେ ମତ ଆସିଛି ସବୁ ପ୍ରଭୁଙ୍କ ପାଖରୁ ଆସିଛି, ଅପବ୍ୟବହାର କରାହେଇଛି, ଜାଣିନ୍ତିନି ଲୋକମାନେ, ସ୍ୱଭାବତନ୍ତ୍ର ପ୍ରାକ୍ତନ ସଂସ୍କାର ଅଧୀନ ଏଠି ଲେଖିଲେ, ପୂର୍ବର ସଂସ୍କାର ଅଧୀନ ହଉଛି ତୁମର ସ୍ୱଭାବ, ଯେତେ ତୁମେ କୁହ ଗୋଟେ ଲୋକର ସ୍ୱଭାବକୁ ବଦଳେଇ ପାରିବନି, କହି 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 କହି, ସେଥିପାଇଁ ଜଣେ ପରମହଂସ ସ୍ଥିତି ପାଇଁ ସେ କାହାକୁ କିଛି କୁହନ୍ତିନି, କାହିଁ କାହାକୁ କିଛି କୁହନ୍ତିନି, ସେ ଦେଖନ୍ତି ସେ ଜାଣିଛନ୍ତି ଏସବୁ ତାଙ୍କର କର୍ମ ହିସାବରେ, ତାର ତ ପୂର୍ବର ସଂସ୍କାରଟା ତ କହିଲେ ଭଟ ଭଟ ରହେ, ତା ସାଙ୍ଗରେ କିଛି ଲାଭ ନାହିଁ, କିଛି ଲାଭ ହବନି, କିଛି ଲାଭ ହବନି, ତୁ ଦାନ୍ତ ଖସି ପଡ଼ିବ, ତୁ ଉଠା ଦାନ୍ତ ଲୋକର ଲଗେଇବୁ, ତାର କିଛି କିଛି ପରିବର୍ତ୍ତନ ହବନି, ଆ ତାର ତ କର୍ମଟା ସେ ତାର କ'ଣ ପୂର୍ବର କର୍ମ ହିସାବରେ ସେ ତାର ତା ସଂସ୍କାରଟା ହେଇଛି, ତା କହିଲେ କହିଲେ କ'ଣ ସେ କିଛି ବୁଝିବ, କିଛି ବୁଝିପାରିବେ, ପରମହଂସଙ୍କ ସ୍ଥିତି କାରଣ ସେ ପୁରା ଲାଷ୍ଟ ଲେବୁଲକୁ ପଳାଉଛି, ଜାଣିଛନ୍ତି ନା, ସବୁ ତ ଅନ୍ତର୍ଜାମୀ ହୃଦୟ ଭିତରେ ଅଛନ୍ତି, ସେ ଜାଣୁଛନ୍ତି ତାର ସଂସ୍କାର, ସେ ହିସାବରେ ସେ କର୍ମ କରୁଛି, ଆମେ କହିଲେ କ'ଣ ହବ, ଆମେ ତ ନିଚ ଲୋକ, କିନ୍ତୁ ଭଗବାନଙ୍କ ପ୍ରେରିତ ଯେଉଁ ଦୂତମାନେ ଯେଉଁ ଆସନ୍ତି ଭଗବାନଙ୍କର ଯେଉଁ ଉତ୍ତମ ଅଧିକାରୀମାନେ, ସେ ପରମହଂସମାନଙ୍କୁ ଯେତେବେଳେ ଭଗବାନ ପଠାନ୍ତି ତାଙ୍କୁ ମଧ୍ୟମ ଅଧିକାରୀ ସ୍ଥିତିରେ ଜଗତରେ ପ୍ରଚାର କରିବା ପାଇଁ, ସେମାନେ ସେଇ ଜିନିଷ ଆଉ ଦେଖନ୍ତିନି, ସେମାନଙ୍କର କ'ଣ ବିଶ୍ୱାସ ଥାଏ, ଏ ଜୀବ ନିଶ୍ଚିତ ଭଗବାନଙ୍କର ଭକ୍ତି କଲେ ସେ ଯେବେ ଯେବେ ତ ହେଲେ ଭକ୍ତି ଆରମ୍ଭ କଲେ ତାର କର୍ମଫଳଟା ଖଣ୍ଡନର ଗୋଟେ ଉପାୟଟା ଆସିବ ନା, ସେ ଯେବେଠୁ ହେଲେ ଷ୍ଟାର୍ଟ କରିବ ନା, ଏଇ ଜନ୍ମରେ ସେ କିଛି ପାଉ, ସେ ସେଇ ଦୃଷ୍ଟିରେ ପ୍ରଚାର କର। ଏଇ ଯେଉଁ ପରମହଂସ କ'ଣ ଦେଖନ୍ତି, ମୋ ଦ୍ୱାରା କିଛି ସବୁ ପରମାତ୍ମା ହୃଦୟ ଅଛନ୍ତି, ସିଏ ଚାହିଁବେ ତାଙ୍କୁ ଜ୍ଞାନ ଦେବେ, ଆଉ ମୁଁ କହି କ'ଣ ଲାଭ ଅଛି। ସିଏ ତାଙ୍କର ଦୈନ୍ୟତା ହିସାବରେ ସେ ଆଉ ପ୍ରଚାର ଅଭିମୁଖୀ ହୁଅନ୍ତି। ଏ ସୁକ ଭାବରେ ଜଣେ ଦେଖିବାକୁ ଯିବ, ପ୍ରକୃତରେ ସବୁ ଜିନିଷ ଭଗବାନଙ୍କ ଇଚ୍ଛାରେ ହଉଛି। ମୋର କ'ଣ ଦରକାର, ମୁଁ କାହାକୁ କହିଲେ କ'ଣ କେଉଁ ଲୋକ ପରିବର୍ତ୍ତନ ହେଇଯିବ? କିନ୍ତୁ ଏ ଯେଉଁ ମଧ୍ୟମ ଅଧିକାରୀ ମାନେ, ଉତ୍ତମ ଅଧିକାରୀ ମାନେ, ପରମହଂସ ମାନଙ୍କୁ ଯେଉଁ ଭଗବାନ ମଧ୍ୟମ ଅଧିକାରୀ କରିକି ପଠାଉଛନ୍ତି, ସେମାନେ ଉତ୍ତମ ଅଧିକାରୀ, ପରମହଂସ ମଧ୍ୟମ ଅଧିକାରୀ କରି ଯେଉଁ ପଠାନ୍ତି, ସେ ଜୀବର ହୃଦୟଟା, ଜୀବର ଦୁଃଖଟା ତାଙ୍କ ହୃଦୟକୁ ସ୍ପର୍ଶ କରେ, ସେ ଭଗବତ ଶକ୍ତିରେ ଆବିଷ୍ଟ ଥାନ୍ତି। ନା ଆରେ ଜୀବଟା ତ ଯେଉଁ ଯେଉଁ ଜନ୍ମରେ ହେଲେ ତ କେବେ ହେଲେ ତା କର୍ମଫଳଟା ପୁଣି ଖଣ୍ଡନ କରିବ କି ନା, ଏ ସବୁ ପରମାତ୍ମା ଇଚ୍ଛାରେ ଚାଲିବ, ତାହେଲେ ସେ ପରମାତ୍ମା ପୁଣି କୃଷ୍ଣ ନିଜେ ଆସି ପୁଣି ଭଗବତ ଗୀତାରେ କେମିତି କହୁଛନ୍ତି, ମନ ମନା ହବ ମଦ ଭକ୍ତ, ସାଧୁମାନେ ତାଙ୍କର ଆଶ୍ରୟ ବୋଲି, ସାଧୁମାନେ ଜୀବକୁ ଆଶ୍ରୟ ଦେବେ ବୋଲି କଥା କାହିଁ କହୁଛନ୍ତି? ତ ଯେଉଁଦିନ ହେଲେ ଗୋଟେ ଜୀବ ତ ପୁଣି ଭକ୍ତିପତ୍ର ଭକ୍ତିଟା ଆରମ୍ଭ କରିବ ନା, କର୍ମଫଳ ଖଣ୍ଡନ କରିବ ନା, ସେ ସେ ସେଇ ବିଚାର କରି ଗୋଟେ ଜୀବକୁ ଉପଦେଶ ଦିଅନ୍ତି। କିନ୍ତୁ ନିରପେକ୍ଷ ଭାବେ ବିଚାର କରିବାକୁ ହେଲେ ଜୀବ ଉପଦେଶ ଶୁଣିଲା ପରେ ବି ତାର କିଛି କରିବାର ଅଛି। ଶୁଣିଦେଲେ ଯେ ଜଣଙ୍କର ଖାଲି ଶୁଣିଦେବ ଯେ ତାର ହେଇଯିବ ନାହିଁ, ସେଥିପାଇଁ ଶ୍ରବଣଟାକୁ ତିନି ସ୍ଥିତିରେ ରଖାଗଲା। ଜଣେ ଶ୍ରବଣ କରିବ, ତାକୁ ମନନ କରିବ, ତାକୁ ନିଧିଦି ଆସନ କରିବ, ତାକୁ ପ୍ରାକ୍ଟିସ୍ କରିବ, ତାପରେ ଯାଇ ତାର କାର୍ଯ୍ୟ। ସ୍ୱଭାବଟା ବଳବାନ, ପୂର୍ବର ସଂସ୍କାର ହିସାବରେ ଜୀବ କର୍ମ କରିବ, ସେଥିପାଇଁ ଲେଖିଲେ ସେ ସ୍ୱଭାବ ଇତି ପ୍ରାକ୍ତନ ସଂସ୍କାର ଅଧୀନମ ଅତଃ ସ୍ୱଭାବ ଅନୁଲକ୍ଷୀକୃତ ତମ ତତ୍ କର୍ମାଣି ସ୍ୱମେବ ପ୍ରବର୍ତ୍ତତେ ଅନ୍ତର୍ଜାମିଣ ଅପି ନ କିମପି ଫଲମିତି ଭାବମ। ଭାବାର୍ଥରେ ଚକ୍ରବର୍ତ୍ତୀ ତାଙ୍କ ଟିକେ ଅନ୍ତର୍ଜାମୀଙ୍କର କଥାଟା ବି ଉଠେଇଦେଲେ। ଅନ୍ତର୍ଜାମୀ ବି କ'ଣ କରିପାରିବେ, ତାର ପୂର୍ବର ସ୍ୱଭାବ ହିସାବରେ, ପ୍ରାକ୍ତନ ପୂର୍ବର କର୍ମ ହିସାବରେ ତାର ସ୍ୱଭାବଟା ହେଇଛି, ସେ ସ୍ୱଭାବ ହିସାବରେ ତାର ଏଇ ଜନ୍ମର ସଂସ୍କାରଟା ଆସୁଛି, ଅନ୍ତର୍ଜାମୀ କ'ଣ କରିପାରିବେ, ତାର କର୍ମଟା ଅଛି ନା, ସେ ତା ସେଇ ହିସାବରେ। ଯେମିତି ଚୋରଟା, ଚୋରଟା ଚୋରି କରିବା ପାଇଁ ଯାଉଛି, କେଉଁଠି, ସେ ମନ୍ଦିରକୁ ଚୋରି କରିବା ପାଇଁ ଯାଉଛି, ତାହେଲେ ପ୍ରଥମେ ସେ ଟାର୍ଗେଟ ବନାଉଛି ମୁଁ ମନ୍ଦିରକୁ ଯିବି, ତା ହୃଦୟ ଭିତରେ କିଏ ଅଛନ୍ତି, କୃଷ୍ଣ ଅଛନ୍ତି, ତାଙ୍କରି ମନ୍ଦିର ଯାଉଛି, ତାଙ୍କ କିଛି କହୁନାହାନ୍ତି, କର୍ମବାଦୀମାନେ ଯଦି ପ୍ରଶ୍ନ କରି ତମ ବୋକା କରି ଛାଡ଼ିଦେବେ, କହୁଛ ପରମାତ୍ମା ହୃଦୟ ଭିତରେ ଅଛନ୍ତି, ତାହେଲେ ସେ କାହିଁ କିଛି କହୁନାହାନ୍ତି, ଲୋକମାନେ ପ୍ରଶ୍ନ କରିଦେବେ ନା, ଏ କର୍ମବାଦୀମାନଙ୍କର ପ୍ରଶ୍ନ। ଚକ୍ରବାସୀ କଥା କହିଲେ, ଅତ ସ୍ୱଭାବ ଅନୁଲକ୍ଷୀକୃତ ତତ୍ତତ୍ କର୍ମାଣି ସ୍ୱୟଂ ପ୍ରବର୍ତ୍ତତେ, ଯେ ସ୍ୱଭାବକୁ ଦେଖାଯିବ, ପୂର୍ବଜନ୍ମର କର୍ମର ଏହାକୁ ଦେଖାଯିବ, ତାହେଲେ ଲୋକ ତାର ସ୍ୱଭାବ ହିସାବରେ ହିଁ କର୍ମ କରୁଛି। ଅନ୍ତର୍ଜାମିଣାମ ବି କିମ୍ ନମ ବି ଫଲମ ଇତି ଭାବ, ଅନ୍ତର୍ଜାମୀଙ୍କର ଏଥିରେ ବି କିଛି କହିବାର ନାହିଁ, ତାଙ୍କର କ'ଣ ସେ କିଛି ନାହିଁ, ସେ ତାଙ୍କ ନିରପେକ୍ଷ, ଅନ୍ତର୍ଜାମୀ ସବୁବେଳେ ନିରପେକ୍ଷ ନା ଜଜ୍ ଭଳିଆ, ସେ କିଛି କହିବେ ଆସେ ନାକି। ସେ ଯେଉଁ ଦୁଇଟା ପ୍ରଭୁପଦ ପ୍ରଥମରୁ ଯେଉଁ ଗୀତାରେ କହିଲେନି, ଜଣେ ଦୁଇଟି ଶୁଆ ଅଛନ୍ତି, ଜଣେ ଫଳ ଭୋଗ କରୁଛି, ଜଣେ ସାକ୍ଷୀ ରହିଛି, ସେ ସାକ୍ଷୀ ଆଉ କ'ଣ, ସେଟା ସବୁ ସାକ୍ଷୀ ରହୁଛନ୍ତି ସୁଖ। ଜଜର କ'ଣ ଅଛି, ଠିକ ସେ ତାର ଦେଖିବ ଲଟା, ଚୋରି କରୁଛୁ ଜେଲ ଯିବୁ, ବାସ ଚୋରି କରିନୁ ତୋର ଘରକୁ ଯିବୁ। ତେଣୁ କୃଷ୍ଣ କର୍ମବାଦକୁ ବଡ଼ ଜୋର ଦେଖି ଏତେ ସୁନ୍ଦର ଭାବରେ କର୍ମବାଦରେ ସ୍ଥାପନ କଲେ, ଇନ୍ଦ୍ର ପୁରା ଉଠି ପଳେଇଲେ, ନନ୍ଦ ମହାରାଜ କହିଲା ଠିକ ଅଛି ଗୋବର୍ଦ୍ଧନ ପୂଜା ହବ। ଭଗବାନ କହିବେ ଆମର କର୍ମ କ'ଣ, ଆମେ ବୈଶ୍ୟକୁଳରେ କାହିଁକି ଜନ୍ମ ହେଲେ, ଆମର ପୂର୍ବ କର୍ମ ହିସାବରେ, ସଂସ୍କାର ହିସାବରେ, ସ୍ୱଭାବ ହିସାବରେ ଆମେ ବୈଶ୍ୟକୁଳରେ ଜନ୍ମ ହେଇଛେ, ଆମ ଧର୍ମଟା ଆମେ କରିବା ଦରକାର, ଆମେ ପୁଣି କାହିଁକି ଯାଇକି କାହାକୁ ପୂଜା କରିବା, କେଉଁ ଦେବତାକୁ ପୂଜା କରିବା, ଏଇଟା କିଛି ଆବଶ୍ୟକ ନାହିଁ, ଏସବୁ ବ୍ରାହ୍ମଣ କର୍ମ କରି କାଟିଦେବେ, ଏ କର୍ମବାଦକୁ ପ୍ରଚାର କରିଦେଇକି ସାଙ୍ଗେ ସାଙ୍ଗେ ସ୍ଥାପନ କରିଦେବେ। ନନ୍ଦ ମହାରାଜ ଠିକ କାନ ଯାହା କହୁଛି ପୁରା ସତ୍ୟ, ଏ କର୍ମବାଦକୁ ସାଙ୍ଗେ ସାଙ୍ଗେ ସରଳ ଚିତ୍ତ ଭିତରେ ଲୋକଙ୍କ ଭିତରେ କର୍ମବାଦରେ ପଶିଯିବ ନା, ଆଉ ତୁମେ ଲକ୍ଷେ ନାମ କଥା କହୁନା ଲୋକ ବିଶ୍ୱାସ କରିବେନି, ଏ କୁଆ ଖାଇବାକୁ ଦିଅ, ତୁମର ଶନି ଦଶା ପଡ଼ୁଛି କୁଆକୁ ଖାଇବାକୁ ଦିଅ, ଏ ଗାଈ ଖାଇବାକୁ ଦିଅ, ସେ ଛୁଆକୁ କ୍ଷୀରି କରି ଖାଇବାକୁ ଦିଅ, ଏ ପାରାନାଗଡ଼ କ'ଣ ଦଉଛନ୍ତି କାହାକୁ, ହଁ ପିମ୍ପୁଡ଼ି ପିମ୍ପୁଡ଼ି ଖାଇ ପିମ୍ପୁଡ଼ି ପାଇଁ ଖାଇବାକୁ ଦିଅ, ପାରାକୁ ଖାଇ, ଲୋକ ଫଟିନି ବିଶ୍ୱାସ କରି ତୁ ଏ କର୍ମ କରୁଛୁ, ଆଉ ସେଦିନ ତତେ ଟଙ୍କା ପଇସା ହବନି ଆଉ, ହଁ ଆଜ୍ଞା ଏଇଟା ହଁ ସେ ଆଉଛି, ଯେତେ ଟଙ୍କା ଆସୁଛି କୁଆଡ଼େ ପଳଉଛି, ଆଉ କର୍ମ କଥା ତ ଡରେ ଦେବ ନା, ସାଙ୍ଗେ ସାଙ୍ଗେ ଦୌଡ଼ି କରିବେ ଲୋକ, କର୍ମବାଦ ବିଶ୍ୱାସ କରିବେ ତୋର କ'ଣ ନା ନାଗି ଆମର ଟଙ୍କା ଉଚ୍ଚବାଡ଼ ବିଜନ ତ ଯେତେ କର ତୋର ଗୋଡ଼େଇବନି ତୋର ଶନି ଶନି ଦଶା ପଡ଼ିଛି ଏମିତି ପଡ଼ିଛି ପୂର୍ବରେ ଏହା କରୁଥିଲୁ ସେ ବିଶ୍ୱାସ କରିବ କ'ଣ ଆଜ୍ଞା କରିବି ନା ଯା 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 ସେ ଭିମ୍ପୁଡ଼ି ଖାଇବ ଦିଏ ପାରା ଖାଇବ ଭଗବାନ ଖାଇବ ସେ ଦେବନି ଭିମ୍ପୁଡ଼ି ପାରାକୁ ବିଶ୍ୱାସ କରିବ କାହିଁକି ତାର କର୍ମ କର୍ମ କଥାଟା ସାଙ୍ଗେ ସାଙ୍ଗେ ଲୋକ ମୁଣ୍ଡରେ ଢୁକିଯିବ ଆଉ କର୍ମବାଦଟା ପ୍ରସିଦ୍ଧ ନା ଆଉ ଆସନ୍ତାକାଲି ଆମେ ଶୁଣିବା ଅବଶିଷ୍ଟ ହରେ କୃଷ୍ଣ ଜୟ ଗ୍ରନ୍ଥରାଜ ଭାଗବତମ କି ଜୟ ଶ୍ରୀ ପ୍ରଭୁପାଦ ଗୁରୁଦେବ କି ଜୟ ନିତାଇ ଗୌର ପ୍ରମାନ।